भूते वासुदेवाय ॐ नमो भगवते वासुदेवाय श्रीमद्भागवतम् दशम स्कंद 47 अध्याय श्लोक 15 47-15 मिला दिवि भुवि च रसायां
दिवि भुवि च रसायां
दिवि भुवि च रसायां
दिवि भुवि च रसायां
काः स्त्रिय तद्दुरापः
काः स्त्रिय तद्दुरापः
काः स्त्रिय तद्दुरापः
काः स्त्रिय तद्दुरापः
कपड रुचिरहास
कपट
रुचिरहास
कपट रुचिरहास
ध्रुवि जुम्बस्य जहस्यो ध्रुवि जुम्बस्य जहस्यो चरण रज उपास्ते चरण रज उपास्ते जस्य भूतिर्वयं कः
जस्य
भूतिर्वयं कः अपि च कृपणपक्षे अपि च कृपणपक्षे द्युतम श्लोकशब्दः द्युतम श्लोकशब्दः दिवि भुवि च रसायां कः स्त्रिय तद्दुरापः दिवि भुवि च रसायां कः स्त्रिय तद्दुरापः कपट रुचिरहास ध्रुवि जुम्बस्य जहस्यो कपट रुचिरहास ध्रुवि जुम्बस्य जहस्यो चरण रज उपास्ते यस्य भूतिर्वयं कः चरण रज उपास्ते यस्य भूतिर्वयं उपास्ते 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 अपि च कृपणपक्षे उत्तम श्लोक शब्दः अपि च कृपणपक्षे उत्तम श्लोक शब्दः
दिवि
भुवि च रसायां कः स्त्रिय तद्दुरापः कपट रुचिरहास भ्रुवि जुम्बस्य जहस्यो चरण रज उपास्ते यस्य भूतिर्वयं
कः
अपि च कृपणपक्षे उत्तम श्लोक शब्दः दिवि भुवि च रसायां कः स्त्रिय तद्दुरापः कपट रुचिरहास ब्रह्मि जुम्बस्य जहस्यो चरण रज उपास्ते यस्य भूतिर्वयं कः अपि च कृपणपक्षे उत्तम श्लोक शब्दः हरे कृष्ण समस्त भक्त स्वजन बंधु मातृभूमिका आम राज भागवत कथा को स्वागत जनावु आमर कथा चलती प्रकृत ब्रजराज नंदानंद गांव एकांत स्थान ब्रजरे तेणु ये गोपी होती काचित कई राधाराणी का नाम लिया जाए ना तेणु आचार्य मैंने टीका कहते ये हूँ राधाराणी ये जो चित्र जल्प 10 श्लोक 12-21 ये 10 श्लोक दिव्य उन्माद कथा वर्णना कर दिव्य उन्माद भाव महाभावर कथा जहाँ चैतन्य महाप्रभु महाप्रभु तर अंतरीड़ गंभीर से आस्वादन करुले तेणु ये 12-13-14 तीनो कथा शुणुले बर्तमान 15 चतुर्थ जल्प शुणा ये गोटे जल्प विभिन्न प्रकार चित्र जल्प भी कह विभिन्न प्रकार जल्प अच्छे 10 प्रकार जल्प रही दिव्य उन्मान कथा ତେଣୁ ଏ ଶ୍ଳୋକର ଶୋକ ହେଉଛି ଦିବି ଭୁବି ଚ ରସାୟନ କାହା ସ୍ତ୍ରୀୟ ତ ଦୁରାପା। ଗତ ଶ୍ଳୋକ ସହିତ କ'ଣ ଆର ସମ୍ପର୍କ ରହିଛି, କାହିଁକି ଏସବୁ କହିଲେ ନା, ଗତ ଶ୍ଳୋକରେ ଯେଉଁ କୁହାଗଲା ଯେ କିମିହ ବହୁ ଷଡ଼ଙ୍ଗରେ ଗାୟସିତ୍ୱ ଯଦୁନା ଅଧିପତି ଗୃହାଣାମ ଅଗ୍ରତୋ ନଃ ପୁରାଣମ ବିଜୟ ସଖୀ ସଖୀନାମ ଗାଗ୍ୟତାଂ ତତ୍ ପ୍ରସଙ୍ଗ କ୍ଷପିତ କୁଚ ରୁଜସ୍ତେ କଳ୍ପେନ୍ତି ମିଷ୍ଟ ମିଷ୍ଟା। ଆରେ ମୂର୍ଖ, ତୁ କାହିଁକି ଏଠି ଏ ଗାଁ ସବୁ କରୁଛୁ, ତୁ ଯାହା ବିଜୟ ସଖଙ୍କର ଯେଉଁ ସଖୀ ଅଛନ୍ତି ତାଙ୍କ ପାଖରେ ଯଦି ଗାଇଲେ ତୁ କିଛି ପାଇବୁ, କିଛି ବର କିଛି ଲାଭ କରିବୁ ବା କିଛି ପ୍ରସାଦ ପାଇବୁ। ତେଣୁ ଯଦି କହିବେ ଷଡ଼ଙ୍ଗରେ ଭ୍ରମର ଯଦି କହିବ, ମୋତେ ତ କହିଲେ ଆପଣ ଷଡ଼ଙ୍ଗରେ, ଆଉ ମୋର ତ ମୂର୍ଖ, ଆପଣ ତ ବହୁତ ବୁଦ୍ଧିମାନ, ଆଚ୍ଛା କେଉଁଠିକି ଯିବି, ତାଙ୍କର ତ କେହି ନାହାନ୍ତି, ତାଙ୍କର କେହି ସଖୀ ନାହାନ୍ତି, ଆଉ ମୁଁ କେଉଁଠିକି ଯିବି ତାହେଲେ। ମୋତେ ଆପଣ କହିଲେ ଷଡ଼ଙ୍ଗରେ ମୂର୍ଖ ବୋଲି କହୁଛନ୍ତି, ମୁଁ ବୁଝିପାରୁଛି ଷଡ଼ଙ୍ଗରେ, ମୁଁ କିଛି ଜାଣିନି, ମୁଁ ମୂର୍ଖ, ଆପଣ ସବୁ ଜାଣିଛନ୍ତି। ତେଣୁ ଆପଣ ଯେଉଁ କହିଲେ ବିଜୟ ସଖୀ ସଖୀ, ତାଙ୍କର କିଏ ସଖୀ ଅଛନ୍ତି ଯେ ଯିବି ତାଙ୍କ ପାଖକୁ। ତେଣୁ ଏ ଶ୍ଳୋକଟି କୁହାଗଲା, କେହି ନାହାନ୍ତି ଦିବି ଭୁବି ଚ ରସାୟନ। ମଥୁରା କଥା କ'ଣ, ଦିବି ଦେବଲୋକରେ ଦେବନାରୀ, ଦେବନାରୀମାନଙ୍କର ଅଷ୍ଟମ ସ୍କନ୍ଧ ପନ୍ଦର ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି, ଦେବତାମାନଙ୍କର ସ୍ୱର୍ଗ ଲୋକର ବର୍ଣ୍ଣନା କରାଯାଇଛି, ସେ ବର୍ଣ୍ଣନା ଶୁଣିଥିଲେ ସମସ୍ତେ କହିବେ ଆମେ ସେଠିକି ଯିବା, ଏଭଳି ସବୁ କଥା ରହିଛି ତାଙ୍କର ସେଠି ଦିବି ଲୋକରେ। ଏବଂ ସେ ନାରୀମାନଙ୍କ କଥା ବର୍ଣ୍ଣନା କରାଯାଇଛି କିଭଳି ଭାବରେ ସେମାନେ, ଅଷ୍ଟମ ସ୍କନ୍ଧ ପନ୍ଦର ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ସେମାନେ ହେଉଛନ୍ତି କିଭଳି ନା ଶ୍ୟାମା ଶ୍ୟାମା ବିରଜ ବାସସ, ତାଙ୍କର ଯେଉଁ ବସ୍ତ୍ର ସେ ବସ୍ତ୍ର କେବେ ହେଲେ ମଇଳା ହେବ ନାହିଁ, ବିରଜ ବାସସ। ଆଉ କ'ଣ କୁହାଯାଇଛି ନା ଯତ୍ର ନିତ୍ୟ ବୟ ରୂପା, ସ୍ୱର୍ଗରେ ଯେଉଁ ନାରୀମାନେ ରହିଛନ୍ତି ସେମାନେ ନିତ୍ୟ ବୟ, ସବୁବେଳେ ଯୁବତୀ, ବୁଢ଼ୀ ହେବେ ନାହିଁ, ସବୁବେଳେ ଯୁବତୀ, ନିତ୍ୟ ବୟ ରୂପା ଶ୍ୟାମା ବିରଜ ବାସସ। ଶ୍ୟାମା ଶବ୍ଦର ଅର୍ଥ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଶ୍ୟାମା ଶବ୍ଦ ଅର୍ଥ କ'ଣ ନା ଶୀତକାଳେ ଭବେ ଦୁଷ୍ଣା, ଉଷ୍ମକାଳେ ସୁଶୀତଳା। ବର୍ତ୍ତମାନ ଗରମ ଦିନ ଆସିଲା, ସେଠି ତାଙ୍କର ଶରୀରରୁ ଶୀତଳ ଶୀତଳତା ବାହାରିବ, ଏୟାର କଣ୍ଡିସନ, ଶୀତ ଦିନେ ତାଙ୍କର ଶରୀରରୁ ଉଷ୍ମତା ବାହାରିବ। ଏବଂ ସ୍ତନୌ ସୁକଠିନୌ, ସ୍ତନ ଯୁଗଳ ତାଙ୍କ ସୁକଠିନୌ, ଯାହାସାଂ ତାହା ଶ୍ୟାମା ପରିକର୍ତ୍ତିତା, ଇଏ ହେଉଛି ଶ୍ୟାମା ଶବ୍ଦର ଅର୍ଥ ହେଉଛି ଏଇଟା। ତେଣୁ ସେଠିକାର ଯୁବତୀମାନେ ସମସ୍ତେ ଏଇ ଶ୍ୟାମା ଯତ୍ର ନିତ୍ୟ ବୟ ରୂପା ଶ୍ୟାମା ବିରଜ ବାସସ, ତାଙ୍କର ବସ୍ତ୍ର କେବେଳେ ମଇଳା ହେବ ନାହିଁ, ସବୁବେଳେ ଚିକ୍ ଚିକ୍ କରୁଥିବ, ବିରଜ ବାସସ, ରଜ ନଥିବ, ରଜଶୂନ୍ୟ, ଧୂଳି ନଥିବ, ସେଠି ତ ଧୂଳି ନାହିଁ, ଆଉ କେଉଁଟା ସେ ଧୂଳି, ଏଠି ସବୁ ଧୂଳି ରହିଛି, ଅମଳ ଅମଳାନ ଲୋକମାନ ବୋଲି କୁହାଯାଉଛି, ସେଠି କୌଣସି ମଳ ନାହିଁ, ବିରଜ ବାସସ। ଭ୍ରାଜନ୍ତେ ରୂପବନ ନାର୍ଯ୍ୟା, ନାର୍ଯ୍ୟମାନେ କେମିତି ସେଠିକାର ଭ୍ରାଜନ୍ତି, ଚିକ୍ 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 ହେଉଛନ୍ତି ତାଙ୍କର ରୂପ, ଏଭଳି ଭାବରେ ରୂପବତ୍ ତାଙ୍କର ଏତେ ରୂପ, ହଚି ବି ରୂପବର୍ଣ୍ଣେୟ ବହ୍ନି ଅଗ୍ନିଭଳି, ସେ ଅଗ୍ନିଶିଖା ଭଳି ସେ ଜଜୁଲ୍ୟମାନ ହେଉଛନ୍ତି, ଏଭଳି ତାଙ୍କ ରୂପ ସବୁ ରହିଛି, ବହୁତ ବର୍ଣ୍ଣନା ଅଛି ଅଷ୍ଟମ ସ୍କନ୍ଧ ପନ୍ଦର ଅଧ୍ୟାୟରେ ସ୍ୱର୍ଗଲୋକର ବର୍ଣ୍ଣନା। ତେଣୁ ଦିବି ଆଉ ଭୁବି, ଭୂଲୋକର ଉପରେ ହେଉଛି ଭୂବଲୋକ ବା ମର୍ତ୍ତ୍ୟ ଲୋକ, ଏ ଭୂବଲୋକ ମଧ୍ୟ ମର୍ତ୍ତ୍ୟ ବୋଲି କୁହାଯିବ, ଏ ଭୂବଲୋକରେ ଚ ରସାୟନ, ଚ ଶବ୍ଦ କାହିଁକି କୁହାଗଲା ଆମେ କହିବା, ଆଚାର୍ଯ୍ୟମାନେ କ'ଣ ଟିକାରେ କହିଛନ୍ତି, ଚ ରସାୟନ, ରସାୟନ କହିଲେ ଆହୁରି ନୀଚ ଯେଉଁ ରହିଛି ରସାତଳ ଇତ୍ୟାଦି ରହିଛି, ପୃଥିବୀ ତଳେ ଆହୁରି ସାତଟି ଲୋକ ରହିଛି, ଏ ରସାୟନ ସେଠିକାର ସ୍ତ୍ରୀ ଲୋକମାନେ ବହୁତ ସୁନ୍ଦରୀ। ତେଣୁ ଦିବି ଭୁବି ଚ ରସାୟନ କାହା ସ୍ତ୍ରୀୟ ତ ଦୁରାପା, କେଉଁ ସ୍ତ୍ରୀ ଏମିତି ଅଛନ୍ତି ତାଙ୍କ ପାଇଁ ଦୁରାପା, ତାଙ୍କ ପାଇଁ କିଛି ପାଇପାରିବେ ନାହିଁ, ପାଇପାରିବେ ନାହିଁ, ଦୁରାପା ହେଇଯିବ ତାଙ୍କ ପାଇଁ, ଏମିତି କିଛି ଅଛି ନା, କାହିଁକି ନା କପଟ ଋଷିର ହାସ, ସେ ଯେଉଁ ହସୁଛନ୍ତି ତାଙ୍କ ହସରେ ସବୁ କିଛି କିଣିଦେବେ, ହସର ମୂଲ୍ୟ ହେଉଛି କୋଟି 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 ଟଙ୍କା, କପଟ ସେ ପୁଣି କପଟ ହସ, ସେ ପ୍ରକୃତ ହସ ନୁହଁ, କପଟ ରୁଚିର ବହୁତ ସୁନ୍ଦର ସେ ହାସ ହସ, କପଟ ରୁଚିର ହାସ ଭୃମ୍ବି ଜୁମ୍ବର ସେ ଯାହା ସୁ, କେବଳ ଭ୍ରୁ କୁଞ୍ଚନ ମାତ୍ରକରେ ସମସ୍ତ ତ୍ରିଲୋକମାନେ ତାଙ୍କ ପାଦ ତଳେ ପଡ଼ିଯିବେ, ସବୁ ସ୍ତ୍ରୀଲୋକମାନେ ଯେତେ ତ୍ରିଲୋକରେ ଯେତେ ସ୍ତ୍ରୀ ଅଛନ୍ତି ସମସ୍ତେ ପଡ଼ିଯିବେ। ଯାହାସ୍ୟୁ ଚରଣର ଯେଉଁ ପାସ୍ତେ ଅନ୍ୟ କଥା କ'ଣ କହିବା, ଅନ୍ୟ ସ୍ତ୍ରୀଲୋକମାନଙ୍କ କଥା କ'ଣ କହିବା, ଯାହାଙ୍କ ଚରଣର ଯୋଗୁଁ ପାଦପଦ୍ମକୁ ଉପାସନା କରୁଛନ୍ତି କିଏ ନା ଯଶ୍ୟ ଭୂତିର୍ ଭୟଙ୍କା ଭୂତି, ଭଗବାନଙ୍କର ଯେଉଁ ଭୂତି ବିଭୂତି ଦେଖୁଛେ ଆମେ ଦଶମ ଅଧ୍ୟାୟରେ ଭଗବାନ ବିଭୂତି ବିଷୟରେ ବର୍ଣ୍ଣନା କରାଯାଇଛି। ବହୁତ ବିଭୂତି ଅଛନ୍ତି ଭଗବାନଙ୍କର, ଅନେକ ବିଭୂତି ରହିଛନ୍ତି। ଭଗବାନ କହିଲେ ଭୂତି ବିଷୟରେ ମୁଁ କ'ଣ କହିବି, ଅର୍ଜୁନ ଯେତେବେଳେ ଚାହିଁଲେ ପ୍ରଭୁ ମୁଁ ଜାଣିବା ପାଇଁ ଚାହୁଁଛି କେମିତି ଆପଣଙ୍କୁ ସବୁବେଳେ ମନେ ରଖିବି, କେସ କେସ ଭାବ ସେ ଚିନ୍ତୁଛି ଭଗବାନ ମାୟା, କେମିତି ଆପଣଙ୍କୁ ଚିନ୍ତା କରିବି, ହଁ ଆପଣ ବିଭୂତି ବିଷୟରେ ମୋତେ ବିସ୍ତାର ଭାବରେ କୁହନ୍ତୁ। ତେଣୁ ଭଗବାନ କହିଲେ ମୁଁ ତୁମ ବିସ୍ତାର ବିଷୟରେ କହିବି କ'ଣ, ହଁ ମୁଁ କ'ଣ କହିଲେ ଶେଷ ହେଇପାରିବ, ହଁ ଏ ଯେଉଁ ଏ ସମସ୍ତ ଭୂମଣ୍ଡଳକୁ ଧାରଣ କରିଛନ୍ତି ଯେ ଅନନ୍ତଦେବ, ଅନନ୍ତଦେବଙ୍କୁ ଯେତେବେଳେ କହିଲେ ଅନନ୍ତଦେବ ହେଉଛନ୍ତି କ'ଣ, ସେ ହେଉଛନ୍ତି କ'ଣ ଭିନ୍ନତାଙ୍କର ପୁତ୍ର ଅନନ୍ତଦେବ, ସେ ଭିନ୍ନତାଙ୍କ ପୁତ୍ର, ହଁ ଭଗବାନ ତାଙ୍କୁ କହିଲେ ଅନନ୍ତଦେବ ଭଗବାନଙ୍କର ସବୁ ପ୍ରକାର କ'ଣ ସେବା କରୁଛନ୍ତି, ତାଙ୍କୁ କହିଲେ ତୁମେ ଏ ଭୂମଣ୍ଡଳକୁ ଧାରଣ କର। ନା ଭୂମଣ୍ଡଳକୁ ମୁଁ ଧାରଣ କରିବି ଯେ କେଉଁଠି ଧାରଣ କରିବି, କେମିତି କ'ଣ ଧାରଣ କରିବି, ଯେଉଁ ରହିଛି ଭୂ କ'ଣ କ'ଣ ଲୋକ ଯେଉଁ ଜଳ ରହିଛି କ'ଣ ସେ ଯେଉଁ ଗର୍ଭୋଦକ ଜଳ, ଗର୍ଭୋଦକ ଜଳରେ କେମିତି ରହିବି, ସେଥିରେ ଜଳ ଭେଉଛୁ ବାହାରୁଛି କେମିତି କ'ଣ କରିବି। ନା ମୋର ଯେଉଁ ରହିଛି ମୁଁ କୁର୍ମ ରୂପରେ ତୁମର ରହିବି, ତୁମ ମୋ କୁର୍ମ ଉପରେ ତୁମେ ବିରାଜମାନ କରିବ ଏବଂ ଧାରଣ କରିବ, ଚଉଦ ଭୁବନକୁ ଧାରଣ କରିବ। ନା ଠିକ୍ ଅଛି, ଆଉ କେତେ ଦିନ ଧାରଣ କରିବି, କେତେ ଦିନ ଧାରଣ କରିବି, ନା ସେତିକି ଦିନ ଧାରଣ କରିବ, ଯେତେ ଦିନ ପର୍ଯ୍ୟନ୍ତ ତୁମେ ତ ହଜାର ମୁଖ ରହିଛି, ହଁ ହଜାର ମୁଖରେ ଭଗବାନ ଗୁଣଗାନ କରୁଛନ୍ତି, ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଶେଷ ଅଧୁନାବି ସମବଶ୍ୟତି ନାଶ ପାର, ବର୍ତ୍ତମାନ ମଧ୍ୟ ସେ ସେଇ ପାରୁନାହିଁ, ଗୁଣଗାନ କରୁଛନ୍ତି ଭଗବାନଙ୍କର। ତୁମେ ମୋର ଗୁଣଗାନ କରିବ, ଆଉ ଯେତେବେଳେ ସରିଯିବ ସେତେବେଳେ ମୁଁ ଅନ୍ୟ ବ୍ୟବସ୍ଥା କରିବି, ଅଲ୍ଟରନେଟିଭ ବ୍ୟବସ୍ଥା କରିବି। ଆଉ ସେ ତ ଗୁଣଗାନ କରୁଛନ୍ତି ଆଉ ଏକ ହଜାର ମଧ୍ୟରେ ଆଉ ଏତେ ଶେଷ ହେଉନାହିଁ, ଆଉ କ'ଣ ଶେଷ ଅଧୁନା ବି ସମସ୍ତ ନାଶ ପାର, ତାଙ୍କର ଗୁଣଗାନ ଶେଷ ହେଲା ସିନା ସିନା ଅନ୍ୟ ଦେବେ, ସେ ଶେଷ ହେଉନାହିଁ ଭଗବାନ ଅନନ୍ତ ଦେବ, ସିଏ ଏଭଳି ଗୁଣ ତାଙ୍କର ରହିଛି। ତେଣୁ ଇଏ ଯେଉଁ ରହିଛି ସେ ଭୂତି, ଏହିଭଳି ଭାବରେ ଭଗବାନ ଅନେକ ବିଭୂତି ରହିଛନ୍ତି। ଭଗବତ ଗୀତା ଦଶମ ଅଧ୍ୟାୟ ଭଗବାନ କହିଲେ କ'ଣ କହିବି ଅର୍ଜୁନ ତୁମେ ମୋର ବିଭୂତି ବିଷୟରେ, ଏତିକି ଅଥବା ଭଗବାନ ଏତେ ନା କି ଜ୍ଞାନ୍ତେ ନା ତବା ଅର୍ଜୁନ, ମୁଁ ତୁମକୁ କ'ଣ କହିବି ମୋର ବିଭୂତି ବିଷୟରେ, ଏତିକି ଜାଣିରଖ ବିଷ୍ଟ ଯାହା ମିଦମ୍ କୃଷ୍ଣ ଏକାଂଶନ ସ୍ଥିତ ଜଗତ, ଏ ସମଗ୍ର ବିଶ୍ୱବ୍ରହ୍ମାଣ୍ଡ, ଏ ବିଶ୍ୱବ୍ରହ୍ମାଣ୍ଡ ଖାଲି ବ୍ରହ୍ମାଙ୍କର ଚଉଦ ଭୁବନ ତା ନୁହଁ, ଏହିଭଳି ଭାବରେ ଅନନ୍ତ କୋଟି ବିଶ୍ୱବ୍ରହ୍ମାଣ୍ଡ ରହିଛି, କିଏ ଦଶମୁଖ ବ୍ରହ୍ମା ରହିଛନ୍ତି, କିଏ ଶହେମୁଖ ବ୍ରହ୍ମା ରହିଛନ୍ତି, କିଏ ହଜାରମୁଖ ବ୍ରହ୍ମା ରହିଛନ୍ତି, ଏଭଳି ଭାବରେ ଅନନ୍ତ କୋଟି ବିଶ୍ୱବ୍ରହ୍ମାଣ୍ଡ ରହିଛି। କିନ୍ତୁ ଇଏ ହେଉଛି ଏକାଂଶନ ସ୍ଥିତ ଜଗତ, ଇଏ ହେଉଛି ଗୋଟିଏ ଚାରିଭାଗରୁ ଭାଗରେ ସ୍ଥାନରେ ରହିଛି, ଆର ତିନି ଗୁଣ ରହୁଛି ଚିତ୍ ଜଗତ। ଏହିଭଳି ଭାବରେ ଭଗବାନଙ୍କର ଅନେକ ବିଭୂତି ଅଛନ୍ତି, ଲକ୍ଷ୍ମୀଦେବୀ ମଧ୍ୟ ଜଣେ ତାଙ୍କର ବିଭୂତି, ତାଙ୍କର ଧନ ଐଶ୍ୱର୍ଯ୍ୟ, ଐଶ୍ୱର୍ଯ୍ୟର ଦେବୀ ହେଉଛନ୍ତି ଲକ୍ଷ୍ମୀ, ଐଶ୍ୱର୍ଯ୍ୟ ସମଗ୍ର ଶ୍ରିୟ ବୀର୍ଯ୍ୟ ଦଶ ଶ୍ରିୟ, ଛଅଟି ତାଙ୍କର ରହିଛି କ'ଣ ଐଶ୍ୱର୍ଯ୍ୟ ଭଗବାନ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ଯେଉଁ ଧନ, ଧନର ମୂର୍ତ୍ତିମନ୍ତ ଦେବୀ ହେଉଛନ୍ତି ଲକ୍ଷ୍ମୀଦେବୀ ତାଙ୍କ ବିଭୂତି। ତେଣୁ ସିଏ ଚରଣର ଯେଉଁ ଉପାସ୍ତେ ତାଙ୍କର ପାଦପଦ୍ମଙ୍କୁ ସେବା ଉପାସନା କରୁଛନ୍ତି, ଚରଣର ଯେଉଁ ଉପାସ୍ତେ ଯଶ୍ୟ ଭୂତିର୍ ଭୟଙ୍କା, ଯାହାଙ୍କର ଭୂତି ଭୂତି ହେଉଛନ୍ତି ଲକ୍ଷ୍ମୀଦେବୀ, ତାଙ୍କର ବିଭୂତି ସିଏ ଆମେ ଭୟଙ୍କା, ଆମେ ସବୁ କଥା କାହା କ'ଣ କୁହାଯିବ, କ'ଣ ଆମକୁ ସେ କ'ଣ କୁହାଯିବ, ଆମେ କିନ୍ତୁ ଛାଡ଼ ନଗଣ୍ୟ, ସେ ରାଧାରାଣୀ କହୁଛନ୍ତି ଆମେ ଲକ୍ଷ୍ମୀଦେବୀ କେଉଁଠି, ଆମେ କେଉଁଠି, ଆର ଅର୍ଥ ତ ଆଉ ଗୋଟେ ପ୍ରକାର ହେବ, ହଁ ଲକ୍ଷ୍ମୀ କିଏ ମୁଁ କିଏ, ଇଏ ମଧ୍ୟ ଏଠି ଗର୍ବ ଆସିବ, ଏ ଜଳ୍ପ ହେଉଛି ନା ଜଳ୍ପ, ଏଇଟା ହେଉଛି କ'ଣ, ଏଇଟା ଚାଲି ନାଇଁ କି, ଏଇଟା ଉଜ୍ଜଳ୍ପ ବୋଧେ, ଏଇଟା ଉଜ୍ଜଳ ଆମେ କହିବା କ'ଣ, ଏଇଟା କି ଜଳ୍ପ, ଏଇଟା ଗୋଟିଏ କଥା ବାହାରକୁ ରହିବ, ଭିତରକୁ ଆଉ ଗୋଟେ କଥା ରହିବ ଏ ଜଳ୍ପ। ତେଣୁ ଭୟଙ୍କା ଯିଏ ଅନ୍ୟମାନେ ବୁଝିବେ, ଭୟଙ୍କା କହିଲେ ଇଏ କେତେ ନିମ୍ନ, ଯେଉଁଟା ଛାର ଲକ୍ଷ୍ମୀ ଦେବୀ କେତେ ଉନ୍ନତ ସ୍ତରର, ତାଙ୍କର ସବୁ ପ୍ରକାର ଧନ ରହିଛି, ଏ ତ ଅଗ୍ରହଣ, ଆ ପୂର୍ବରୁ କହିଲି ନା ଅଗ୍ରହଣ ଘର ନାହିଁ ଅଗ୍ରହଣ ଭୟଙ୍କା ଅପିଚ କୃପଣ ପକ୍ଷେ, କିନ୍ତୁ କୃପଣ କ'ଣ? କୃପଣ କ'ଣ? କୃପଣ ଶବ୍ଦର ଅର୍ଥ କ'ଣ ନା କରାଯାଇଛି? କୃପଣ ଶବ୍ଦ ଅର୍ଥ କ'ଣ? ଏ ବ୍ରାହ୍ମଣ ବିପଦ ହେଉଛି କୃପଣ, ଆଉ ଗୋଟେ ଉପନିଷଦରେ ବର୍ଣ୍ଣନା କରାଯାଇଛି। କୃପଣ କିଏ? ଏଇଟା ଗାର୍ଗୀକୁ କୁହାଯାଉଛି। କୃପଣ କିଏ ନା, ଯିଏ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଲା ବା ଗୋଟେ ଜନ୍ମ ପ୍ରାପ୍ତ ହେଲା, କିନ୍ତୁ ସିଏ ଭଗବାନଙ୍କୁ ଜାଣିପାରିଲା ନାହିଁ। ଯେଉଁ ବା ଏତେ ଦକ୍ଷରଂ ଗାର୍ଗୀ ଅଭିଦିତ୍ୱା, ଭଗବାନଙ୍କୁ ଜାଣିପାରିଲେ ନାହିଁ। ଯେଉଁ ବା ଏତେ ଦକ୍ଷରଂ ଗାର୍ଗୀ ଅଭିଦିତ୍ୱା ଅସ୍ମାନ ଲୋକା ପ୍ରୈତିଶ କୃପଣ, ସିଏ ହେଉଛନ୍ତି କୃପଣ। ବା ଅର୍ଜୁନ କହିଲେ, କାର୍ପଣ୍ୟ ଦୋଷୋ ପଦ ସ୍ୱଭାବ ପୃଚ୍ଛାମି ତ୍ୱାଂ ଧର୍ମ ସମ୍ମୂଢ ଚେତା ଯଶ୍ରେୟସ୍ୟାନି ସ୍ଥିତଂ ରୋହି ତନ୍ମେ ଶିଷ୍ୟ ସ୍ତ୍ୟଂ ସାଧି ମାଂତଂ ପ୍ରପନ୍ନମ୍। କୃପଣତା, ସମସ୍ତେ କୃପଣ, କେହି ଚାହାନ୍ତି ନାହିଁ ଧନକୁ ସାଧାରଣ ଭାବୁଛି କ'ଣ କୃପଣ କହିଲେ ଧନକୁ ବ୍ୟବହାର କରିବି ଖର୍ଚ୍ଚ କରିବି ନାହିଁ। କୃପଣ କହିଲେ ଏଇଟା ବୁଝାଏ ମୋଟାମୋଟି ଭାବରେ, ଧନ ଯାହା ଆସିଲା ସବୁ ରଖ, ଷ୍ଟୋର୍ କରି ରଖ, ତାକୁ ଖର୍ଚ୍ଚ କରିବେ କୃପଣ ବୋଲି କୁହାଯାଏ। କୃପଣ ବ୍ୟକ୍ତି ବଡ଼ ବୋଲି ସେଟା କହିବେ। ଅବନ୍ତିକାର ଜଣେ କୃପଣ ବ୍ୟକ୍ତି ଥିଲେ, ତେଣୁ ଏଇଭଳି ଭାବରେ ସବୁଠାରେ ଅଛନ୍ତି। ଭାଗବତ ଏକାଦଶ ତେଇଶ ଅଧ୍ୟାୟରେ ତାଙ୍କ କଥା କୁହାଯାଇଛି, ସେ କୃପଣ ବ୍ୟକ୍ତିଙ୍କ କଥା। ବଡ଼ ଭକ୍ତରେ ପରିଣତ ହୋଇଗଲେ ସିଏ, ଏବଂ ସିଏ ଯେଉଁ ସଙ୍ଗୀତ ଗାନ କରୁଥିଲେ, ମହାପ୍ରଭୁ ସନ୍ନ୍ୟାସ ନେଲା ପରେ ସେ ସଙ୍ଗୀତକୁ ଗାନ କଲେ। ଏକାଦଶ ସ୍କନ୍ଧ ତେଇଶ ଅଧ୍ୟାୟରେ ସେ ସବୁଠି ଅଛନ୍ତି। ତେଣୁ କୃପଣ କହିଲେ, ଯିଏ ଭଗବାନ ଜାଣିନାହାନ୍ତି ସେ ହେଉଛି କୃପଣ, ଆର ବିପରୀତ ହେଉଛି ବ୍ରାହ୍ମଣ। ବ୍ରାହ୍ମଣ କହିଲେ ଯେ ବ୍ରହ୍ମ ଜାଣନ୍ତି ଯେ ବ୍ରାହ୍ମଣ, ଅନ୍ତତ ବ୍ରହ୍ମକୁ ଜାଣନ୍ତି। ଆଜିର ଇଏ ଥିଲା ସେୟା, ଆଜିର ପ୍ରଭୁପାଦ ବାଣୀ ଥିଲା ସେୟା, ଭଗବାନ ଅଲୱେଜ୍ ମର୍ସିଫୁଲ। ଭଗବାନ ଏମିତି ନୁହଁ ଆଜି ମର୍ସିଫୁଲ ହୋଇଗଲେ, ଦୟାବନ୍ତ ହୋଇଗଲେ, କାଲି ତାଙ୍କର ଶୁଖିଗଲା, ମର୍ସି ଶୁଖିଗଲା ନା। ଭଗବାନ ଅଲୱେଜ୍ ଅଲୱେଜ୍ ମର୍ସିଫୁଲ। କିନ୍ତୁ ଯେତେବେଳେ ସେ ସେଇଟା ତୁମକୁ ଦେଉଛନ୍ତି, ସେଇଟା ତୁମ ପାଖରେ ସେ ଅପରଚ୍ୟୁନିଟି ଆସୁଛି, ଅପରଚ୍ୟୁନିଟି ଆସୁଛି। ଇଏ ଗୋଟେ ଆମ ପାଖରେ ଅପରଚ୍ୟୁନିଟି, ଇଏ ଗୋଟେ ଅପରଚ୍ୟୁନିଟି। କ'ଣ ଏ ଭଗବାନ କଥା କୁହାଯାଏ, ଇଏ ଗୋଟେ ଅପରଚ୍ୟୁନିଟି, ଏଇଟା ଆମେ ଆଭେଲ କରୁନି। ଇଏ ହେଉଛି ହତଭାଗା, ଇଏ ହେଉଛି ହତଭାଗା, ଇଏ ହେଉଛି ମିସ୍ଫର୍ଚ୍ୟୁନ୍। ଇଏ ଫର୍ଚ୍ୟୁନ୍ ଆମର ଆସି ପହଞ୍ଚିଛି, ଭାଗବତ ବ୍ୟବସ୍ଥା କରିଛନ୍ତି, ରାମଜୀଙ୍କ ବ୍ୟବସ୍ଥାରେ, ଗୁରୁଦେବଙ୍କ ବ୍ୟବସ୍ଥାରେ ଭାଗବତ କଥା କୁହାଯାଉଛି। ଇଏ ଗୋଟେ ଅପରଚ୍ୟୁନିଟି ଆମେ ଆସି ପହଞ୍ଚିଲା। ଆମେ ଯଦି ଏଇଟାକୁ ଗ୍ରହଣ ନ କଲେ, ତାଠି ଯାଉ ମିସ୍ଫର୍ଚ୍ୟୁନ୍। ପ୍ରଭୁପାଦଙ୍କର ଆଜି ବାଣୀ ହେଉଛି ସେଇଟା, ସବୁବେଳେ ଭଗବାନଙ୍କ କୃପା ରହିଛି, ସେସବୁ ଆସି ଆମ ପାଖରେ ପହଞ୍ଚୁଛି। ଆମେ ଯଦି ସେଇଟା ଗ୍ରହଣ ନ କରିବା, ଆମ ପାଖରେ ଯଦି ପହଞ୍ଚୁଛି, ତାଠି ଯାଉ ଫର୍ଚ୍ୟୁନ୍। ଏଇ ଭଗବାନ କଥା କୁହାଯାଉ ଦୁଇଟି ଯାଉ ଫର୍ଚ୍ୟୁନ୍, ବା ଆମେ ଶୁଣିବାକୁ ସୁଯୋଗ ପାଇଛେ ଫର୍ଚ୍ୟୁନ୍ ଆମର। କିନ୍ତୁ ଯଦି ଆମେ ଗ୍ରହଣ ନ କଲେ, ଦୁଇଟି ଯାଉ ମିସ୍ଫର୍ଚ୍ୟୁନ୍। ଏଇଟା ବଡ଼ କଥା ନୁହେଁ, ଏଇଟା ବୁଝିବା ପାଇଁ କେଉଁଠି କ'ଣ ହେବ, କେଉଁଠି ସେଇଟା ହେବ, ଏଇ ସାଙ୍ଗେ ସାଙ୍ଗେ ସେ ଜିନିଷ ମିଳିବ, ଉଦାହରଣ ମିଳିବ, ବୁଝି ଯାଉ ଫର୍ଚ୍ୟୁନ୍। ଆମେ ଭଗବାନ କଥା ଶୁଣୁଛେ, ଭାଗବତ କଥା ଶୁଣୁଛେ, ଦେବତାମାନେ ପାଇଲେ ନାହିଁ, ଦେବତାମାନେ ଚାହୁଁଥିଲେ ଶୁଣିବା ପାଇଁ ଭାଗବତ, ଆଣିକରି ସ୍ୱର୍ଗର ଅମୃତ ଆଣିକି ଦେଲେ। ଯେତେବେଳେ ପରୀକ୍ଷିତ ମହାରାଜ କହୁଥିଲେ, ପଦପୁରାଣରେ ବର୍ଣ୍ଣନା କରାଯାଇଛି ଭାଗବତ ମହାତ୍ମାରେ, ସୁଖଦେବ ଗୋସ୍ୱାମୀ କହିଲେ, ମହାରାଜ ଏ ନିଅନ୍ତୁ, ଚକ୍ଷ କାମୁଡ଼ିଲେ ମଧ୍ୟ, ତାଙ୍କୁ ଦଂଶନ କଲେ ମଧ୍ୟ, ଏଇଟା ସେ ପିଇଦେଲେ ସବୁ ଠିକ୍ ହେଇଯିବ। ଆମ ଆସନ୍ତୁ ଦେବଲକୁ ଯିବା, ଆମେ ଶୁଣିବୁ ଆପଣଙ୍କ କଥା। 33 କୋଟି ଦେବତା, ସୁଖଦେବ ଗୋସ୍ୱାମୀ ବିଦାୟ କରିଦେଲେ ତାଙ୍କୁ, ତମର ଯୋଗ୍ୟତା ନାହିଁ। କ'ଣ ନା, କେଉଁଠି ଏ ଭାଗବତ ରୂପକ ଅମୃତ, ଆଉ କେଉଁଠି ତମର ସ୍ୱର୍ଗର ଅମୃତ, ତମେ ତାକୁ ସମାନ କରିଦେଲ, ତମ ଯୋଗ୍ୟତା ନାହିଁ, ତମେ ପିଲା ବିଦା ହେବ, ବିଦା କରିଦେଲ ତାଙ୍କୁ। ଦେଖନ୍ତୁ କେତେ ଫର୍ଚ୍ୟୁନ୍ ଆମର, କିନ୍ତୁ ଆମେ ଗ୍ରହଣ କରୁନେ, ଆଉ କ'ଣ ସେଇଟା ମିସ୍ପର୍ଚ୍ଛନ୍ ଦେଟ୍ ଇଜ୍ ଆର୍ ମିସ୍ପର୍ଚ୍ଛନ୍। ଯାହା ବି ହଉ, ତେଣୁ ଇଏ ହେଉଛି କୃପଣ, ଭଗବାନଙ୍କୁ ନ ଜାଣିକିରି ଶରୀର ତ୍ୟାଗ କରିଦେଲେ, ଅଭିଜିତ୍ୱା ଅସ୍ମାନ ଲୋକାତ୍ ପ୍ରୀତି ପ୍ରେତ ହୋଇଗଲେ, ବା ଏ ଶରୀର ତ୍ୟାଗ କରିଦେଲେ, ପରଜନ୍ମରେ କ'ଣ ହେବ ତ ଅଲଗା କଥା। ଏ ଜନ୍ମଟା ମିଳିଥିଲା, ଏବେ ବି ଗୋଟେ ଫର୍ଚ୍ୟୁନ୍ ଥିଲା, ମନୁଷ୍ୟ ଜନ୍ମ ଗୋଟେ ଲଭା ସୁଦଲଭ ବିଧ ବହୁତ ସମ୍ଭବ ଆଣେ, ଇଏ ଗୋଟେ ଆମର ଫର୍ଚ୍ୟୁନ୍, ଇଏ ଗୋଟେ ଆମକୁ ମନୁଷ୍ୟ ଜନ୍ମ ଦିଆଯାଇଛି, ଗୋଟେ ସୁଯୋଗ ଦିଆଯାଇଛି। କିନ୍ତୁ ଏ ଫର୍ଚ୍ୟୁନ୍ଟାକୁ, ଏ ସୁଯୋଗଟାକୁ, ବା ଏ ଯେଉଁ ଆମର ଯେଉଁ ଫର୍ଚ୍ୟୁନ୍ଟା ଆମେ ଗ୍ରହଣ କଲେ ନାହିଁ, ଦେଶୀ ଯାଉ ମିସ୍ଫର୍ଚ୍ୟୁନ୍, ହତଭାଗ୍ୟା ଭାଗ୍ୟ ଏଇଟା ଆମକୁ ମିଳିଥିଲା, କିନ୍ତୁ ଆମେ ଗ୍ରହଣ କଲେ ନାହିଁ, ହତଭାଗା ହତଭାଗା ସିଏ। ଆମ ଶିଶୁମନ୍ତ ବରଗୁଣ ସେ ମାର ଗୋଟେ କଥା କହନ୍ତି, ମାନେ ବ୍ୟକ୍ତି ଥିଲେ ଦରିଦ୍ର ବ୍ୟକ୍ତି, ଶିବଜୀଙ୍କର ଭକ୍ତ, ଶିବଜୀଙ୍କ ଭକ୍ତ, ସେ ଯାଉଛନ୍ତି ପାଟରେ ଶିବ ପାର୍ବତୀ ଯାଉଥିଲେ ଦେଖିଲେ, ପାର୍ବତୀ ଦେବୀଙ୍କ କୃପା ହେଲା, କରୁଣା ହେଲା, ଶିବଙ୍କୁ କହିଲେ ଦେଖ ପ୍ରଭୁ ଆପଣଙ୍କର ସେ ଭକ୍ତ ଦରିଦ୍ର ହୋଇକି ରହିଛି, ଆପଣ ତାକୁ ଟିକେ କୃପା କରନ୍ତୁ। ହଁ ସେଇଟା ହତଭାଗଟା କ'ଣ କୃପା କରିବି ନା, ତଥାପି ଆପଣ ଟିକେ କୃପା କରନ୍ତୁ ନା। ହଁ ଦେଖୁନ ତାକୁ କୃପା କରନ୍ତୁ, ଦେଖି କ'ଣ କଲେ ଭଗବାନ କ'ଣ କଲେ। ଶିବଜୀ ବହୁତ ଧନରତ୍ନ ଗୋଟେ କପଡ଼ାରେ ଉଡ଼େଇ ଦେଲେ, ଉଡ଼େଇକି ପକେଇଦେଲେ, ସେ ଯେଉଁ ଆସୁଛି ପାଇଯିବ ସିଏ, ଏଇଭଳି ଭାବେ ପକେଇଦେଲେ ଅନ୍ଧ ବି ଦେଖି ପାଇବ। କିନ୍ତୁ ସେ କ'ଣ କଲା, ହତଭାଗା ଚାଲୁଥିଲା ଯାଉଥିଲା, ଚିନ୍ତା କଲା ଦେଖ ମୁଁ ଯଦି ମୋର ଆଖି ନଥାନ୍ତା ମୁଁ କ'ଣ କେମିତି ଚାଲିଥାନ୍ତି, ଏଇ ଆଖି ବୁଝିଦେଲା। ସେ ଯେଉଁ ଧନରତ୍ନ ମିଳିଥିଲା ତାକୁ କୁଆଡ଼େ ପାର ହୋଇଗଲା ପରେ ଆଖି ଖୋଲିଲା। ଏଭଳି ବ୍ୟବସ୍ଥା ସବୁ ରହିଛି, ଫର୍ଚୁନ୍ ଆଉ ମିସ୍ଫର୍ଚୁନ୍ ଭିତରେ ତଫାତ୍ ବିଶେଷ କିଛି ନାହିଁ, କେବଳ ଆପଣଙ୍କ ଉପରେ ନିର୍ଭର କରୁଛି। ଏଇଟା ଅପ୍ ଟୁ ୟୁ, ୟୁ ହାଭ୍ ଟୁ ଡିସାଇଡ଼। ମୁଁ ତୁମକୁ ସବୁ ଜ୍ଞାନ ଦେଲି, ତୁମେ ଯଦି ମୋର ଜ୍ଞାନକୁ ଗ୍ରହଣ ନ କରିବ ତାହେଲେ ତୁମେ ବିନାଶ ହେବ। ଭଗବାନ ସବୁ ପ୍ରକାର ଫର୍ଚୁନ୍ ଆମକୁ ଦେଇଛନ୍ତି, ଆମେ ସେଇଟା ଯେଉଁ ଗ୍ରହଣ ନ କରିବା ଦେଟ୍ ଇଜ୍ ଆୱାର୍ ମିସ୍ଫର୍ଚୁନ୍। ଆମର ବିନାଶ ହେବ ନା କ'ଣ ହେବ, ଭଗବାନ ବ୍ୟବସ୍ଥା କରୁଛନ୍ତି ଆମକୁ ଉଦ୍ଧାର କରିବା ପାଇଁ, ଭଗବାନ ସବୁବେଳେ କୃପାମୟ। କିନ୍ତୁ ଆମେ ସେଇଟା ଗ୍ରହଣ କରୁ ଦେଟ୍ ଇଜ୍ ଆୱାର୍ ମିସ୍ଫର୍ଚୁନ୍। ତେଣୁ ଅଧିକାଂଶ 99% ଲୋକ ଏ ମିସ୍ଫର୍ଚୁନ୍, ମିସ୍ଫର୍ଚୁନେଟ୍ ସେମାନେ ହତଭାଗା। ଏଥିପାଇଁ ଭଗବତ ଗୀତା ସପ୍ତମ ଅଧ୍ୟାୟ ତୃତୀୟ ଶ୍ଳୋକରେ ଭଗବାନ ଏଇଟା ଦୁଃଖରେ କହୁଛନ୍ତି, ମନ ଦୁଃଖରେ କହୁଛନ୍ତି ଏଇଟା, ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚିତ୍ ଯତ ସିଦ୍ଧ ହେ। ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛି ମାନେ ଗୋଟେ ବଡ଼ ଗୁଡ଼ ଫର୍ଚୁନ୍ ଆମର ଆସି ପହଞ୍ଚିଗଲା, ଗୁଡ଼ ଫର୍ଚୁନ୍। ମନୁଷ୍ୟ ଜୀବନରେ କୁହାଯାଇଛି ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ମନୁଷ୍ୟ ଜନ୍ମରେ ଗୋଟେ ଦେଲେ, ଉନ୍ନତ ଚେତନା ଦେଲେ, ଏକାଦଶ 20 ଅଧ୍ୟାୟରେ ସେ ଶ୍ଳୋକଟି ଅଛନ୍ତି, ମୁଁ କାଲି ମିଶେଇଦେବି, ଦୁଇଟା ଶ୍ଳୋକ ମିଶେଇ ଦେଇଥିଲି। ଭଗବାନ କହିଲେ, ଉଦ୍ଧବଙ୍କୁ କହୁଛନ୍ତି, ଲବ୍ଧ୍ୱା ସୁଦୁର୍ଲଭମ୍, ଲବ୍ଧ୍ୱା ସୁଦୁର୍ଲଭମ୍ ଇଦମ୍, ନା ନା ଲବ୍ଧ୍ୱା କ'ଣ ସେ ଶ୍ଳୋକ, ମାନୁଷ୍ୟମ୍, ଏ ମନୁଷ୍ୟ ଜନ୍ମ ଯେଉଁ ଆମେ ପ୍ରାପ୍ତ ହେଇଛେ ଏଇଟା କ'ଣ, ନୃଦେହ ମାଧ୍ୟମ ସୁଲଭମ୍, ନୃଦେହ ମନୁଷ୍ୟ ଦେହ ପ୍ରାପ୍ତ ହେଇଛେ ଆଦ୍ୟମ୍, ଏ ମାନେ କ'ଣ, ଏଠି ଜନ୍ମ ଏଠି ଅଶ୍ଳୋକ ଜନ୍ମ ହେଲା ପରେ ଆମେ ଗୋଟେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଲେ ସୁଲଭମ୍, ସେହି ହିସାବରେ ସୁଲଭ, କିନ୍ତୁ ସୁଦୁର୍ଲଭ ଏତେ ସହଜରେ ମିଳେ ନାହିଁ। 80 ଲକ୍ଷ ଜନ୍ମ ପାର ହେଲା ପରେ ଆମେ ପ୍ରାପ୍ତ ହେଇଛେ, କେତେ କେତେ ଗୁଡ଼ ଫର୍ଚୁନ୍ ଗୋଟେ ଆମକୁ ମିଳିଛି। ଇଏ ଗୋଟେ କାହିଁକି ଗୁଡ଼ ଫର୍ଚୁନ୍ କାହିଁକି ନା, ପ୍ଲବଂ ସୁକଳ୍ପମ୍, ଇଏ ଗୋଟେ ନୌକା ଭଳି, ମନୁଷ୍ୟ ଜନ୍ମ ହେଉଛି ଗୋଟେ ମନୁଷ୍ୟ ଶରୀର ଗୋଟେ ନୌକା ଭଳି ସୁନ୍ଦର ନୌକା। ଗୁରୁ କର୍ଣ୍ଣଧାରମ୍, ଗୁରୁଙ୍କୁ ବସେଇବା, କର୍ଣ୍ଣଧାର ହିସାବ ବସେଇବା, ଏବଂ ମୟାନୁକୂଳେ ନଭ, ଏଇ ଯେଉଁ ଭଗବାନଙ୍କ ବାଣୀ ସବୁ ଆମେ ଶୁଣୁଛେ, ଇଏ ଅନୁକୂଳ ବାୟୁ, ସାଧୁ ଶାସ୍ତ୍ର ଗୁରୁ ଭଗବାନ ଏସବୁ କଥା କହୁଛନ୍ତି, ଅନୁକୂଳ ବାୟୁ, ପ୍ରଭୁପାଦ ଆଜିର ବାଣୀ ଦେଲେ ଅନୁକୂଳ ବାୟୁ। ଏଇଟାକୁ ଯଦି ନଭ ସୋ ତେରିତମ୍, ଆମେ ଯଦି ଏଇଟାକୁ ଆଭେଲ ନ କରିକିରି ଏଇଟାକୁ କ'ଣ ଉପଯୋଗ କରି, ପୁମାନ ଭବାଧି ନ ତରେ, ଆମେ ଭବସାଗରୁ ପାର ହେଲେ ନାହିଁ, ଖାଲି କରୁଣା କରୁଣା ହେଇ ଚିତ୍କାର କରି ରହିଗଲେ, ଭବସାଗର ପାର ହେବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି, ଯଦି ପାର ନ ହେବ ତାହେଲେ କରୁଣା ସାଗରରେ ତୁମେ ରହିବ, ଭବସାଗର ପାର ହେବା ପାଇଁ ସବୁ ବ୍ୟବସ୍ଥା କରିଛନ୍ତି। ପୁମାନ ଭବାଧି ନ ତରେ ସ ଆତ୍ମହା, ସେ ନିଜ ନିଜର ହତ୍ୟାକାରୀ। ଆଉ କ'ଣ କହିବେ, ଭଗବାନ ଏଇଟା ବହୁତ ମନ୍ଦିରରେ କହୁଛନ୍ତି ଏ କଥା, ଏ ଶ୍ଳୋକଟି ଜଣେ ଆଚାର୍ଯ୍ୟ ଟିକାର କହୁଛନ୍ତି, ବିଶ୍ୱନାଥ ଚକୁଟିଠାକୁ ଟିକାର କହୁଛନ୍ତି, ଯେଭଳି ଭାବରେ ଜଣେ ଦରିଦ୍ର ବ୍ୟକ୍ତି, ଦରିଦ୍ର ବ୍ୟକ୍ତି ଖାଇବାକୁ ପାଉନି ପଇସା ନାହିଁ, ଆଜି ଏବେ କୁହାଯାଉଛି କରୋନା ପାଇଁ ସମସ୍ତେ ବହୁତ ବ୍ୟକ୍ତିଙ୍କର ବହୁତ ଦରିଦ୍ରତା ଆସିଯିବ, ଖାଇବାକୁ ପାଇବେ ନାହିଁ, ଏଭଳି ସବୁ କୁହାଯାଉଛି। ଏହିଭଳି ଭାବରେ ଜଣେ ଦରିଦ୍ର ବ୍ୟକ୍ତି, ତାକୁ ଜଣେ ଧନୀ ବ୍ୟକ୍ତି କ'ଣ କଲେ ନା, ତାକୁ ଦେଇଦେଲେ ଗୋଟେ କ'ଣ ଦେଇଦେଲେ, ଗୋଟେ ଚିନ୍ତାମଣି ପ୍ରସ୍ତାବ ଦେଇଦେଲେ, ତୋର ଦାରିଦ୍ର୍ୟ ଦୂର ହୋଇଯିବ। କିନ୍ତୁ ସେ ବ୍ୟକ୍ତି କ'ଣ କଲା, ହତଭାଗା, ସେ ଚିନ୍ତାମଣିକୁ ଫିଙ୍ଗିଦେଲା, ଚିନ୍ତାମଣି ଫିଙ୍ଗିଦେଲା, ଯେ ଚିନ୍ତାମଣି ପ୍ରସ୍ତରଟି ଦେବେ ତାଙ୍କର କେତେ ମନ ଦୁଃଖ ନ ହେବ। ଭଗବାନ ଏଇଭଳି ଭାବରେ ଏଇ ଭାବରେ ଏଇ କଥାଟି କହୁଛନ୍ତି, ଏଇ ଶ୍ଳୋକଟି କହୁଛି, ବିଶ୍ୱନାଥ ଚକୁର ଠାକୁର ତାଙ୍କ ଭାଷିରେ କହିଛନ୍ତି କଥା। ଏଇଭଳି ଭାବରେ ଇଏ ମିସ୍ଫର୍ଚୁନ୍, ଇଏ ଆମେ ମିସ୍ଫର୍ଚୁନ୍, ହତଭାଗ୍ୟ ଇଏ ଆମକୁ ଦିଆଯାଉଛି, ଆମେ ଯଦି ଗ୍ରହଣ କଲେ ତାହେଲେ ଏଇଟା ଆମର ଗୁଡ଼ ଫର୍ଚୁନ୍ ହେଇଯିବ, ଯଦି ଗ୍ରହଣ ନ କଲେ ବିଶେଷ ଆମର ମିସ୍ଫର୍ଚୁନ୍, ଇଏ ହେଉଛି ଆମର ହତଭାଗ୍ୟ, ହତଭାଗ୍ୟ ଆମେ ହତଭାଗ ହେଇଗଲେ। ତେଣୁ ଅପିଚ କୃପଣ ପକ୍ଷେ, ଏ ହତଭାଗ୍ୟା, ହତଭାଗା ଏଇଟା ହେଉଛି ଏଠି ଜଳ୍ପ କୃପଣ ବୋଲି କୁହାଯାଉଛି, ଅପିଚ କୃପଣ ପକ୍ଷେ
କ'ଣ ସେ କହୁଛନ୍ତି ଲକ୍ଷ୍ମୀଦେବୀ କାହିଁକି ରାଧାରାଣୀ କହୁଛନ୍ତି ଏଇଟା ଜଳ୍ପ କ୍ରିଟିସାଇଜ୍ କରୁଛନ୍ତି, ଆର ଅର୍ଥ ଅଲଗା ଅଛି। କୃପଣ ପକ୍ଷେ ଉତ୍ତମ ଶ୍ଳୋକ ଶବ୍ଦ, ଉତ୍ତମ ଶ୍ଳୋକ, ସିଏ ଉତ୍ତମ ଶ୍ଳୋକ କହିଲେ କ'ଣ, ଏ ତମର ଗୁଣର ଉର୍ଦ୍ଧ୍ୱରେ ଉଦ୍ଗତ ତମ ଦଶ ଉତ୍ତମ ଶ୍ଳୋକ, ଶ୍ଳୋକ କହିଲେ ଯଶ, ଉତ୍ତମ ଶ୍ଳୋକ ଯଶ ଯାହାର କ'ଣ, ନୀଳ ଚକ୍ର ହେ ଦେଖ ଉଡ଼ୁଛି ଅତୀତ ପାବନ ରାମଟି ଜାରନା, ନୀଳ ଚକ୍ର ହେ ଦେଖ ଉଡ଼ୁଛି ଅତୀତ ପାବନ ରାମଟି ଜାରନା। ଆସ ଆସ ଡାକନ୍ତି ସିଏ ବାନାର ଉଡ଼ିବାର କ'ଣ ଅର୍ଥ, ବାନ ଯେଉଁ ଉଡ଼ୁଛି ତମର ଦଶ ଉଡ଼ିବ, ସେଇ ଉଡ଼ିବ ଦଶ ପର୍ବର ହବ ତମର ଦଶ। ମହାପୁରୁ କହିଥିଲେ ଦାକ୍ଷିଣାତ୍ୟକୁ ଯାଇଥିଲେ ଯେତେବେଳେ ପଚାରିଲେ ରାୟଣାନନ୍ଦକୁ କାହାର ଦଶ ଶ୍ରେଷ୍ଠ, ନା ଯିଏ କୃଷ୍ଣ ରାଧାକୃଷ୍ଣଙ୍କର ଭକ୍ତ ତାଙ୍କର ଦଶ ହେଉଛି ଶ୍ରେଷ୍ଠ ଦଶ। ତେଣୁ ଏ ଉତ୍ତମ ଶ୍ଳୋକ ଶବ୍ଦ ତାଙ୍କର ଶ୍ରେଷ୍ଠ ଦଶ ଭଗବାନଙ୍କର, କିନ୍ତୁ ଇଏ କେବଳ ମିଥ୍ୟା ମିଥ୍ୟା କଥା। ରାଧାରାଣୀ ଏଇଟା ସଲ୍କି ମୁଡ଼ରେ କହୁଛନ୍ତି, ଏଠି ଏଇଟା ଉଜ୍ଜଳ୍ପ ବି କୁହାଯିବ, ଏଇଟା ହେଉଛି ଉଜ୍ଜଳ୍ପ। ଗତ ଶ୍ଳୋକଟା ଥିଲା ବିଜଳ୍ପ, ପ୍ରଥମଟା ଥିଲା ପ୍ରଜଳ୍ପ, ତାପରେ ପରିଜଳ୍ପ, ତାପରେ ବିଜଳ୍ପ, ଆଜିର ହେଉଛି ଉଜ୍ଜଳ୍ପ। ଉଜ୍ଜଳ୍ପ କାହିଁକି ଉଜ୍ଜଳ ନିରାମଣରେ ସେଇଟା ବର୍ଣ୍ଣନା କରାଯାଇଛି ତା'ର ଅର୍ଥ କ'ଣ, ଆର ଅର୍ଥ ସାମ୍ନାର ମାନେ ଯାହାକୁ ମାନେ ଯାହାକୁ ପ୍ରଥମେ ମାନେ କ'ଣ ଓପନ୍ଲି ଯେଉଁଟା ଜଣାପଡ଼ୁଛି ସେଇଟା ନୁହଁ, ତା'ର ଅର୍ଥ ପ୍ରକୃତ ସେଇଟା ଅର୍ଥ ନୁହଁ। ଆଚାର୍ଯ୍ୟମାନେ ଟିକାରେ ସେଇଟା କହିବେ କ'ଣ ତା'ର ଅର୍ଥ, ଆମେ ଓପନ୍ଲି କହିଦେଲେ, ଓପନ୍ଲି ତା'ର ଅର୍ଥ ଏଇଭଳି ଭାବରେ ଆକ୍ଷରିକ ଅର୍ଥ ସବୁ କହିଦେଲେ। ବର୍ତ୍ତମାନ ଯିବା ଟିକାରେ କ'ଣ କି କୁହାଯାଉଛି, ତେଣୁ ଏଇଠି କୁହାଗଲା 15 ଶ୍ଳୋକ ନାଇଁ କି, ବିଶ୍ୱନାଥ ଚତୁର୍ଥ ଠାକୁର କହୁଛନ୍ତି, ନନୁ ଭୋ କୃଷ୍ଣ ପ୍ରେୟସୀ ଶିରୋମଣି, କୃଷ୍ଣଙ୍କର ଯେତେ ପ୍ରିୟା ଅଛନ୍ତି ତାଙ୍କ ଭିତରେ ହେଉଛନ୍ତି ଆପଣ ଶ୍ରେଷ୍ଠ ପ୍ରେୟସୀ ଶିରୋମଣି, ତତ୍ର ସ୍ଥିତ ସ ରାତ୍ରି ଦିବସେନ ରାତ୍ରି ଦିବମେବ ତ୍ୱାଂ ଧାୟନ କାମସରାଟିତ ଖିଦ୍ୟତି। ରାଧାରାଣୀ ସିଏ ଯେଉଁ କୃଷ୍ଣ ସେଠି ରହିଛନ୍ତି, ସିଏ ରାତ୍ରିରେ ଏବଂ ଦିବସରେ ସବୁବେଳେ 24 hours 24x7 ଯଦି କହିବେ 24x7 ସବୁ ତ୍ୱାଂ ଧାୟନ ତୁମକୁ ଧାରଣ କରୁଛନ୍ତି, ଧ୍ୟାନ କରୁଛନ୍ତି ସିଏ, ତ୍ୱାଂ ଧାୟନ କାମସରାର୍ଜିତ ଖିଦ୍ୟତି। ସେ କହିଲେ ନା ପୂର୍ବ ଶ୍ଳୋକ କହିଲେ ବିଜୟ, ବିଜୟ କହିଲେ କାମ ଉପରେ ସେ ବିଜୟ ଲାଭ କରିଛନ୍ତି, ସେ କହିଲେ ନା ବିଜୟ ଲାଭ କରିନାହାନ୍ତି, କାମସରାର୍ଜିତ କାମସରରେ ସେ ଅର୍ଜିତ, ସିଏ ବର୍ତ୍ତମାନ ବହୁତ ଛଟପଟ ହେଉଛନ୍ତି, କାମସରରେ ଛଟପଟ ହେଉଛନ୍ତି, କାମସରାର୍ଜିତ ଖିଦ୍ୟତି, ସେ ବହୁତ ମନ ଦୁଃଖରେ ରହିଛନ୍ତି, ତେଣୁ ମୋତେ ପଠେଇଛନ୍ତି। ତୁ ଚେତ୍ ପ୍ରସିଦ୍ଧସି ତଥୈବ ତସ୍ୟ ନିସ୍ତାର ଇତି, ଆପଣ ଯଦି ତାଙ୍କ ଉପରେ ପ୍ରସିଦ୍ଧ ହେବେ ବା କୃପା କରିବେ ତାହେଲେ ସେ ନିସ୍ତାର ପାଇବେ, ନହେଲେ ଅସୁବିଧା ତାଙ୍କର ହେବ, ବହୁତ କଷ୍ଟରେ ସେ ଅଛନ୍ତି ବର୍ତ୍ତମାନ। ଆଇମ୍ ଅର୍ଥ ତତ୍ର ଅସୁୟା ମାହ, ଅସୁୟାରେ କଥା କୁହାଯାଉଛି, ଅସୁୟା କହିଲେ ଈର୍ଷା, ଈର୍ଷାରେ କଥା କୁହାଯାଉଛି, ଈର୍ଷା ହେଲା ମାନେ କ'ଣ, ଈର୍ଷା କହିଲେ ଯେଉଁଟା ମାନେ ଆମର କୁହାଗଲା ଯେଉଁଠି କ'ଣ ଯେଉଁଠି ଏନ୍ଭି ଡିରାଇଜନ୍ ଆଣ୍ଡ ପ୍ରାଇଡ଼, ଏନ୍ଭି ଏନ୍ଭିଟା ଈର୍ଷାଟା କ'ଣ ନା ଆମର ଯେଉଁମାନେ ଉନ୍ନତ ସ୍ଥିତିରେ ଅଛନ୍ତି, ଗୁଣଧିକାମ ମୁଦମ ଲିପ୍ସେ, ଆମର ଯେଉଁମାନେ ଉନ୍ନତ ସ୍ଥିତିରେ ଅଛନ୍ତି ତାଙ୍କ ଭିତରେ ଆନନ୍ଦ ହେବା କଥା, କିନ୍ତୁ ଆମେ ଈର୍ଷା କରୁଛେ, ତେଣୁ ଏଇଟା ହେବ ଦୁଃଖର କାରଣ। ଏ ଅସୁୟା, ଅସୁୟାର ଅର୍ଥ ହେଉଛି ଏଇଟା, ଅସୁୟା ଈର୍ଷା ହେଉଛି ଦୁଇଟା ଅଲଗା ଅଲଗା ଅର୍ଥ ରହିଛି। ଯାହା ବି ଅସୁୟାରେ କୁହାଯାଉଛି ଦିବି ଦିବି ଚାରି, ଏ ଯେଉଁ ଶ୍ଳୋକଟି କହିଲେ ଦିବି ଭୁବି ଚ ସବୁ ଯେଉଁ କହିଲେ ଏ ଅସୁୟାରେ କୁହାଯାଉଛି, ଆର୍ ପ୍ରକୃତ ଅର୍ଥ କ'ଣ ନା କୃଷ୍ଣସ୍ୟ ସ୍ତ୍ରୀ ଭି ବିନା କାଳ ନ ଯାଆନ୍ତି, କୃଷ୍ଣଙ୍କର ବିନା ସ୍ତ୍ରୀରେ ତାଙ୍କର ଗୋଟିଏ ମୁହୂର୍ତ୍ତ ମଧ୍ୟ ଯିବ ନାହିଁ, ବିତିବ ନାହିଁ। ତାର ଅର୍ଥ ଅର୍ଥ ନୁହଁ ଯେ ସ୍ତ୍ରୀ ପ୍ରତି ଏତେ ଆସକ୍ତି, ନା ଆମର ରାଧାକୃଷ୍ଣ ମହାରାଜ କହିଲେ କୃଷ୍ଣ ହେଉଛନ୍ତି ଶକ୍ତି କି ଶକ୍ତିମାନ, ଏ ସ୍ତ୍ରୀ ହେଉଛନ୍ତି ତାଙ୍କ ଶକ୍ତି, ଶକ୍ତିମାନ ଆଉ ଶକ୍ତି କ'ଣ ଅଭେଦ କି, ଭେଦ ଅଛି କି ତା ଦେହରେ, ଅଭେଦ ସୂର୍ଯ୍ୟ ଆଉ ସୂର୍ଯ୍ୟ ରଶ୍ମି କ'ଣ ଭେଦ ରହିଛି? ଅଭେଦ। ସୂର୍ଯ୍ୟ ଯେଉଁଠି ରହିଛନ୍ତି ତାଙ୍କ ରଶ୍ମି ସେଇଠି ରହିବ, ଶକ୍ତିମାନ ଯେଉଁଠି ରହିଛନ୍ତି ଶକ୍ତି ସେଇଠି ରହିବ। ତେଣୁ ସ୍ତ୍ରୀ ବିନା କାଡ଼ ନ ଯାହାତି ଇତିହାସ ସୃଷ୍ଟି ଯାହାନ। ମୁଁ ଏଇଟା ଠିକ ଭାବରେ ଜାଣିଛି, ରାଧାରାଣୀ କହିଲେ, ରାଧାରାଣୀ ସେ ତାଙ୍କ ଭଗବାନଙ୍କ ଲାହାଦିନୀ ଶକ୍ତି, ସିଏ ସାଧାରଣ ବ୍ୟକ୍ତି ନୁହନ୍ତି, ସିଏ ଲାହାଦିନୀ ଶକ୍ତି। ତେଣୁ ତତ୍ର ଯଦି ମଥୁରାୟାମ ସ୍ତ୍ରୀ ନ ମିଳନ୍ତି, ମଥୁରାରେ କେହି ନାହାନ୍ତି ଏପର୍ଯ୍ୟନ୍ତ, ସେ କ'ଣ ହେଲା ମଥୁରା ନ ପଚାରେ କ'ଣ ହେଉଛି, କେଉଁଠି ତାଙ୍କର ଅଭାବ ଅଛି ନା କ'ଣ? ମଥୁରା ଯଦି ନ ମିଳନ୍ତି ତଦା ସୁ ଅସମାନ ସାଧୁ ପ୍ରସାଦ ହେତୁ, ଯଦି ମଥୁରାରେ ନ ମିଳିବେ ତାହେଲେ ସେ ତୁମେ ତାଙ୍କୁ କୃପା କର, ତୁମକୁ ସେ ତୁମ ସାଙ୍ଗ କରିବେ ବା ଯାହା ହଉ ଏଇଭଳି ଭାବରେ ତୁମେ ତାଙ୍କୁ କୃପା କର, ଯଦି ଯଦି କହିବେ ତତ୍ର ନେତୁଂ ତାଦୃଶଂ ଦୂତଂଚ ପ୍ରସ୍ତାବ ହେଇଛି। ଯଦି ସିଏ କିଏ ତାଙ୍କର ଦୂତ ହେଉଛନ୍ତି ଉଦ୍ଧବ, ଯଦି ସେ କଥା କହିବେ, ତେଣୁ ଏ ସେ କହୁଛନ୍ତି ନଚ ଗୋପଜାତି ତଂ ପୁରସ୍ତ୍ରୀ କ୍ଷେତ୍ର ଜାତି ହ, ଆମେ ତ ଗୋପସ୍ତ୍ରୀ, ବହୁତ ବୈଶ୍ୟ, ବହୁତ ନିମ୍ନ ସ୍ତରର ବ୍ରାହ୍ମଣ, ତାପରେ କ୍ଷତ୍ରିୟ, ତାପରେ ବୈଶ୍ୟ, ତାପରେ ଶୂଦ୍ର, ତେଣୁ ସେମାନେ ହେଉଛନ୍ତି କ୍ଷତ୍ରିୟ, କ୍ଷତ୍ରିୟ ଜାତି ସେମାନେ। ପୁରସ୍ତ୍ରୀ କ୍ଷତ୍ରିୟ ଜାତି ହ କଥମ ଅଙ୍ଗୀକରିଛନ୍ତି ଇତି ବାଚ୍ୟମ, ସେମାନେ କେମିତି ତାଙ୍କୁ ଅଙ୍ଗୀକାର କଲେ ସେମାନେ କ୍ଷତ୍ରିୟ ଯଦି କୁହାଯିବ ନା? ଯତୋ ଦିଭି ଭୁବି, ହେ ସିଏ କ୍ଷତ୍ରିୟ କ'ଣ? ଦେବଲୋକର ସ୍ତ୍ରୀମାନେ ସମସ୍ତେ ଚାହିଁବେ ତାଙ୍କର କ'ଣ ପୂଜା କରିବା ପାଇଁ, ତାଙ୍କର ଶରଣ ଯିବା ପାଇଁ, ତାଙ୍କ ସଙ୍ଗ କରିବା ପାଇଁ, ଆଉ ଇଏ କ'ଣ ମଥୁରା ସ୍ତ୍ରୀ କ'ଣ ବଡ଼ କଥା? ଯଦି ଯାହା ଯଶ୍ୟ କାହା ଧୁରାଫା, ତାଙ୍କ ପାଇଁ କ'ଣ ଧୁରାଫା କ'ଣ ଅଛି ଅସୁବିଧା ପାଇବା ପାଇଁ? ଭଗବାନ କଥା କ'ଣ କହିବା, ଭଗବାନ ଭକ୍ତଙ୍କର କିଛି ମଧ୍ୟ ଧୁରାଫା ନାହିଁ। ଏତେ କୁହାଯାଇଛି ଜନ୍ନାମ ଶ୍ରୁତି ମାତ୍ରେଣ, ଯେତେବେଳେ ନବମ ସ୍କନ୍ଧରେ କଥା କୁହାଯାଇଛି, ଦୁର୍ବାସା ଅପରାଧ କରିଦେଲେ ଅମ୍ବରୀଶଙ୍କ ପାଖରେ, ଅମ୍ବରୀଶଙ୍କ ପାଖରେ ଅପରାଧ କରିଦେଲେ ଆମେ ସେ କଥାଟି କହିବା ନାହିଁ, ଖାଲି ଶ୍ଳୋକଟି କହିଦେବା। କେହି ରକ୍ଷା କରିପାରିଲେ ନାହିଁ, ବ୍ରହ୍ମା ଶିବ କେହି ରକ୍ଷା କରିପାରିଲେ ନାହିଁ, ଏମିତିକି ସୁଦର୍ଶନ ଚକ୍ରରୁ ରକ୍ଷା କରିବା ପାଇଁ ବୈକୁଣ୍ଠକୁ ଗଲେ ବିଷ୍ଣୁବଦ ମନା କରିଦେଲେ, ଅହମ୍ ଭକ୍ତ ପରାଧୀନ କହିଦେଲେ, ତେଣୁ ଆସି ଗୋଟିଏ ବର୍ଷ ଲାଗିଗଲା, ଗୋଟିଏ ବର୍ଷ କାଳ ଛଟପଟ ହେଲେ ସୁଦର୍ଶନ ଚକ୍ର, ତାପରେ ଛଟପଟ ଛଟପଟ ହେଲେ ଗୋଟିଏ ବର୍ଷ କାଳ, ତେଣୁ ଆସି ଅମ୍ବରୀଶଙ୍କ ପାଖରେ କ୍ଷମା ପ୍ରାର୍ଥନା କଲେ। ଅମ୍ବରୀଶ ମହାରାଜ ସେ ସୁଦର୍ଶନ ଚକ୍ରକୁ ସ୍ତୁତି କଲେ, ସ୍ତୁତି କଲା ପରେ ସୁଦର୍ଶନ ଚକ୍ର କ୍ଷାନ୍ତ ହେଲେ, ସେତେବେଳେ ସେ କହିଲେ ହୁ ହୁ ଅନନ୍ତ ଦାସାନା, ଗୋଟିଏ ବର୍ଷ କାଳ ଜଣେ ଛଟପଟ ହେଇକି ଯେତେବେଳେ ଆନନ୍ଦ ପ୍ରାପ୍ତ ହେବ ବା ସେଥିରୁ ମୁକ୍ତ ହେବ କିଭଳି ତା'ର ଅବସ୍ଥା ନ ହୋଇଥିବ ଚିନ୍ତା କରନ୍ତୁ। ଆମେ ଯଦି ଘଣ୍ଟାଟି ଯଦି ଛଟପଟ ହେଇଯାଉଛେ ଆମେ ରହିପାରୁନେ, ଖରାରେ ଆମେ ଛଟପଟ ହେଇଯାଉ, ଖରାଦିନ ହେଇଗଲେ ଛଟପଟ ହେଇଯାଉଛେ, ତା'ଠାରୁ ଏ ଖରାଠାରୁ ଆହୁରି ହଜାର ଗୁଣ। ଦିବି ସୂର୍ଯ୍ୟ ସହସ୍ର ଭଗବତ ଯୁଗବତ ଉତ୍ଥିତା, ଏକ ହଜାର ସୂର୍ଯ୍ୟ ଯଦି ଏକ ସମୟରେ ଉଦିତ ହେବେ ଯେଉଁଭଳି ଭାବେ ତାପ, ସେଇଭଳି ଭାବରେ ଭଗବାନଙ୍କର ଦେଖାଉଥିଲେ ବିଶ୍ୱରୂପ, ସେଇଭଳି ଭାବରେ ତାପ ଥିଲା ସୁଦର୍ଶନଙ୍କର, ସେ କିଭଳି ଭାବରେ କଷ୍ଟ ନ ପାଉଥିବେ। ଏକ ବର୍ଷ ଦିନେ ନୁହଁ, ସପ୍ତାହ ନୁହଁ, ମାସ ନୁହଁ, ବର୍ଷ ଏକ ବର୍ଷ କାଳ ଛଟପଟ 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 ହେଲେ, ଖାଲି ଗୋଟିଏ ଜାଗାରେ ରହି ବୁଲିଲେ, ଚାରିଆଡ଼େ ବୁଲିଲେ, କ'ଣ ଯେଉଁ ରହିଛି ଗର୍ଭଧକ ଜଳଠୁ ଆରମ୍ଭ କରି ଭାବିଲି ଗର୍ଭଧକ ଜଳରେ ପଶିଗଲେ ମୁଁ ଆନନ୍ଦ ପାଇବି, ସୁଖ ପାଇବି, ତାପରେ ମୁକ୍ତ ହେବି, ଥଣ୍ଡା ଟିକେ ପାଇବି, ନା ସେଠି ମଧ୍ୟ ଉତ୍ତପ୍ତ ହୋଇଗଲେ, କେହି ରକ୍ଷା କରିପାରିଲେ ନାହିଁ। ଯେତେବେଳେ ଆସି ରକ୍ଷା ହୋଇଗଲେ ସେତେବେଳେ ସେ ହୋ ହୋ ଅନନ୍ତ ଦାସାନାମ, ହୋ ଅନନ୍ତ ଦାସାନାମ, ତାଙ୍କର ଯେଉଁ ରହିଛି ମହତ୍ତମ, ମୁଁ ଆଜି ଦେଖିଲି ତାଙ୍କର ମହତ୍ତ୍ଵ, ମୁଁ ଶୁଣିଥିଲି ଖାଲି ତାଙ୍କ ମହତ୍ତ୍ଵ, ମୁଁ ଶୁଣିଥିଲି ମୁଁ ଦେଖିନଥିଲି, ଆଜି ଦେଖିଲି ଦୃଷ୍ଟି ଅଧ୍ୟମେ, କ'ଣ ନା ପିତା ବସିବି ଯଦି ରାଜନ, ମୁଁ ତାଙ୍କ ପ୍ରତି କ'ଣ ଅପରାଧ କଲେ ମଧ୍ୟ ମଙ୍ଗଳାନି ସମୀ ଅଛି, ମୋର ମଙ୍ଗଳ ଚାହୁଁଛନ୍ତି। ତେଣୁ ଏହି ଭାବରେ ଶ୍ଳୋକଟି କହିଲେ ସିଏ, ଜନ୍ନାମ ଶ୍ରୁତି ମାତ୍ରେଣ ଭୂମାନ ଭବତି ନିର୍ମଳ ତସ୍ୟ ତୀର୍ଥ ପଦମ କିମ୍ବା ଦାସାନାମ ଅବଶିଷ୍ୟତେ। ଜନ୍ନାମ ଶ୍ରୁତି ମାତ୍ରେଣ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ରାମ, ଯାହା ତାଙ୍କର ନାମ କେବଳ ଶୁଣିବା ମାତ୍ରେ ଶ୍ରୁତି ମାତ୍ରେଣ ଉମାନ ଭବତୀ ନିର୍ମଳ, ମନୁଷ୍ୟ ନିର୍ମଳ ହୋଇଯାଉଛି, ମଳ ସବୁ ଚାଲିଯାଉଛି ତା'ର, ତସ୍ୟ ତୀର୍ଥ ପଦଂ କିମ୍ବା ତାଙ୍କ ପଦରେ ଯିଏ ଆଶ୍ରୟ ନେଇଛନ୍ତି ତାଙ୍କର ଦାସ, ତାଙ୍କ ପାଖରେ କ'ଣ ଅବଶିଷ୍ୟତେ କ'ଣ ପ୍ରାପ୍ତ ହେବା ପାଇଁ ବାକି ରହିଛି, ଏଭଳି ଭାବରେ ଅନେକ ଶ୍ଳୋକ ରହିଛନ୍ତି ଭାଗବତମରେ। ତେଣୁ ଏଠି କହୁ ଭଗବାନଙ୍କର କ'ଣ ଦୁରାପ ରହିଛି, ଭଗବାନ କ'ଣ ପାଇଁ ଦୂର କ'ଣ ମିଳିବ ନାହିଁ, ଅପ୍ରାପ୍ୟ କ'ଣ ରହିଛି ଦୁରାପା, ଯେହେତୁ ଆଦୃଶଂ ଦୁରାପା କ'ଣ ଦଶ୍ୟ କିମ୍ବା ଦୁରାପା, ଯଦି ସେ ସ୍ୱର୍ଗେ ଗଚ୍ଛନ୍ତି, ଯଦି ସେ ସ୍ୱର୍ଗକୁ ଯିବେ କ'ଣ ହେବ ନା, ତଦା ଦେବପି ରସା, ତଦା ଦେବପି, ଯେତେ ଦେବୀ ଅଛନ୍ତି ସମସ୍ତେ ତାଙ୍କ ପାଦ ତଳେ ପଡ଼ିଯିବେ, ଯେତେ ଦେବୀ ରହିଛନ୍ତି। ଏଇ କଥା ଏ ଶ୍ଳୋକଟି କହିବେ, ମାନେ ଉଦ୍ଧବ କହିବେ, ପରେ ଆସିବ ସେ କଥା। କ'ଣ ତାଙ୍କର ଦେବଲୋକର ତାଙ୍କ ସ୍ତ୍ରୀଲୋକମାନଙ୍କର କେମିତି ତାଙ୍କର ଶରୀରରୁ ସୁବାସ ଗୋଟେ ବାହାରେ, ସୁଗନ୍ଧି ଗୋଟେ ବାହାରେ, ନଳିନଗନ୍ଧ ରୁଚଙ୍କ କୁତନ୍ୟା, ନଳିନଗନ୍ଧ କ'ଣ ତାଙ୍କର ସେଣ୍ଟ ଲଗାନ୍ତିନି, ତାଙ୍କର ଶରୀରରୁ ଅଟୋମେଟିକାଲି ସେସବୁ ବାହାରେ, ସୁବାସ ବାହାରେ, ପଦ୍ମର ପଦ୍ମଗନ୍ଧ ତାଙ୍କ ଶରୀରରୁ ବାହାରେ, ପଦ୍ମ ସୁବାସ ବାହାରେ। ପରେ କହିବେ ଉଦ୍ଧବ କହିବେ, ସେ ଶ୍ଳୋକଟି ଆସିବ ଶୁଣିବା। ନଳିନଗନ୍ଧ ରୁଚାଂ, ତାଙ୍କର ଶରୀର ମଧ୍ୟ ସେଇଭଳି ଭାବରେ ସୌନ୍ଦର୍ଯ୍ୟ ରହିଛି, ତାଙ୍କର ସୁରଭି ରହିଛି, ସୌନ୍ଦର୍ଯ୍ୟ ରହିଛି, ସୁକୁମାର୍ଯ୍ୟ ରହିଛି, ସବୁକିଛି ରହିଛି ଦେବଲୋକର। କିନ୍ତୁ ସେମାନେ ସବୁ ତଳେ ପଡ଼ିଯିବେ, ତାଙ୍କ ସ୍ୱାମୀକୁ ଛାଡ଼ିଦେବେ, ସ୍ୱାମୀକୁ ଛାଡ଼ିଦେବେ, ତଳେ ପଡ଼ିଯିବ ମାନେ ସ୍ୱାମୀ ଛାଡ଼ିଦେବେ, ମୋର ଦରକାର ନାହିଁ, ଛାଡ଼ପତ୍ର ଦେବେ ନାହିଁ, ଭଗବାନ ସେଠି ପଳେଇବେ। ସେ ଭଗବାନ କହିଲେ ନା, ସର୍ବଧର୍ମାନ ପରିତ୍ୟଜ୍ୟ, ସବୁ ଧର୍ମ ତ୍ୟାଗ କରିଦିଅ, ପତିଧର୍ମକୁ ମଧ୍ୟ ତ୍ୟାଗ କରିଦିଅ, ପତିଧର୍ମ ତ୍ୟାଗ କରିଦେବେ ସେମାନେ। ଆଉ ପୂର୍ବରୁ ଆମେ ଶୁଣୁଥିଲେ ଭଗବାନଙ୍କ ରାସ ଲୀଳାରେ, ଏକ ବଂଶୀ ଗୀତ ବେଣୁ ମାଧୁରୀ ବେଣୁ ଗୀତରେ କୁହାଯାଉଥିଲା, ଯେତେବେଳେ ଭଗବାନଙ୍କର ଏ ରାସ ଲୀଳା ସବୁ ଦେଖିବା ପାଇଁ ଆସୁଥିଲେ ଦେବତାମାନେ, ତାଙ୍କ ପତ୍ନୀମାନଙ୍କ ସହିତ ଆସୁଥିଲେ, ଏ ଭଗବାନଙ୍କ ରୂପ ଦେଖି ସେମାନେ ସବୁ ମୂର୍ଚ୍ଛା ହୋଇଯାଉଥିଲେ, ତାଙ୍କ ଶରୀରରୁ ଲୁଗା ଖସି ପଡ଼ୁଥିଲା, ତାଙ୍କ ସ୍ୱାମୀଙ୍କ ସାମ୍ନାରେ, ତାଙ୍କ ସ୍ୱାମୀଙ୍କ କୋଳରେ ବସିକରି ମଧ୍ୟ ଏଇଭଳି ଅବସ୍ଥା ତାଙ୍କର ହେଉଥିଲା ଆମେ ଶୁଣୁଥିଲେ। ଆଉ ଭଗବାନ ସାକ୍ଷାତ ଯଦି ଯିବେ ସେଠିକି, ତାଙ୍କ କଥା କ'ଣ ନ ହେବ, କ'ଣ କହିବା। ଆଉ ଦେବପି ରସାୟନ ରସାତଳ ଦିଶୁ ନାଗପତ୍ନୀପି ସ୍ୱ ସ୍ୱ ପତିତ୍ୱତା, ରସାତଳରେ ମଧ୍ୟ ସେମାନେ ବହୁତ ସୁନ୍ଦରୀ ନାଗପତ୍ନୀମାନେ ସବୁ ରହିଛନ୍ତି, ବିଭିନ୍ନ ପ୍ରକାର ରୂପ ଧାରଣ କରିପାରିବେ ସେମାନେ। ତେଣୁ ସେମାନେ ମଧ୍ୟ ସ୍ୱ ସ୍ୱ ପତିଙ୍କ ତତ୍ତ୍ୱା, ନିଜ ନିଜ ପତିକୁ ତ୍ୟାଗ କରିଦେବେ, ଆଉ ଯେଉଁ ବିବାହିତ ହେଇନାହାନ୍ତି ତାଙ୍କ କଥା ଛାଡ଼, ସ୍ୱ ସ୍ୱ ପତିଙ୍କ ତତ୍ତ୍ୱା କ'ଣ, ସ୍ୱ ସ୍ୱ ପତିଙ୍କ ତତ୍ତ୍ୱା ତମ ଆଗଛ ଆଗଛ ମଥୁରାଙ୍ଗନାନାଙ୍କ ଏଇ ମଥୁରାଙ୍ଗନାନଙ୍କ କ'ଣ କହିବା, ସେ ଯୁଆଡ଼େ ଯିବେ ତାଙ୍କୁ ସମସ୍ତେ ଘେରି ପଡ଼ିବେ, ତାଙ୍କ ପାଖରେ ପହଞ୍ଚିଯିବେ, ଏଭଳି ରହିଛନ୍ତି। ଆଚ୍ଛା ଯଦି କହିବେ ନ ତ ତତ୍ ଅଙ୍ଗନା ପ୍ରାପ୍ତୁ ତସ୍ୟ କିଞ୍ଚିତ ପଣାଧିକମ ଅପେକ୍ଷିତ, ତାଙ୍କୁ ପାଇବା ପାଇଁ ସବୁ ଦେବାକୁ ପଡ଼ିବ, କ'ଣ କେତେ କ'ଣ ଧନ ଦେବାକୁ ପଡ଼ିବ ନା, କେମିତି କ'ଣ ମିଳିଯିବ ସାଙ୍ଗେ ସାଙ୍ଗେ, ନା ଏ ଧନ କ'ଣ ଦେବେ, କପଟେ ନା ବି କପଟ ହସ କରିଦେଲେ ସବୁ ଗଡ଼ି ପଡ଼ିବେ ସବୁ, କ'ଣ ସେ ପଇସା କ'ଣ ଦେବେ ତାଙ୍କୁ, କପଟ ନା ବି ରୁଚି ରହୁ, ତାଙ୍କର ବହୁତ ସୁନ୍ଦର ଅବସ୍ଥା ରହିଛି, ରୁଚି ରହୁ ସର୍ବାସାଂ ମନୋହର, ବହୁତ ମନୋହର ରୂପ ତାଙ୍କର ରହିଛି, ମନୋହର ଭୃମ୍ଭି ଜୁମ୍ଭ୍ର ହାସ ହସିଦେବେ ଯେଉଁ ରହିଛି, କ'ଣ ତାଙ୍କର ମଧୁରୟା ଗିରା ବୋଲ କି କରୁଛନ୍ତି ମଧୁରୟା ଗିରା ବୟା ବୁଧ ମନୁ ଗୟା ପୁଷ୍କରେ କ୍ଷଣ ବିଧି କରିମା ବୀର ମୁହତି ଅଧର ସିଂ ଗୁନା ପାୟନ ଉଚ୍ଚର ଏତେ ସୁନ୍ଦର ରୂପ ଏଗୁଡ଼ା ଆମେ ଅଶୁଳ୍କ ଦାସିକା, ଆମେ କିଛି ପଇସା ନେବୁ ନାହିଁ ପ୍ରଭୁ ଆପଣଙ୍କ ସେବା କରିବୁ, ଆମେ କିଛି ପଇସା ନେବୁ ନାହିଁ, ଅଶୁଳ୍କ ଦାସିକା, ଏଇଭଳି ଭାବରେ ଭଗବାନ ରୂପ ରହିଛି। କପଟ କପଟ ଋଷ ସେ ପକୁଟ ହସ ନୁହଁ, ଏ କପଟ ଋଷି ଇର୍ଷାରେ କହୁଛନ୍ତି ଏଇଟା ଇର୍ଷାରେ ଏଇ ଉଜ୍ଜଳପ ଏଇଟା ଉଜ୍ଜଳପ ଇର୍ଷାରେ କହୁଛନ୍ତି କ'ଣ ଋଚିରୁ ସର୍ବାଂଶା ମନୋହର ଭୂମି ଜିମ୍ବା କେବଳ ଭୂକୁଞ୍ଚନରେ ସବୁ ତ କ'ଣ ସେ ବାଣ ସେ ବାଣ କ'ଣ ମଦନ ମଦନ ମୋହନ ମଦନକୁ ସେ ଜୟ କରିଛନ୍ତି ଆଉ ମଦନ ମୋହନଙ୍କ ବାଣରେ କିଏ ରହିବ ମଦନ ମୋହନ ସିଏ ମିଥ୍ୟା କପଟ ରୁଚିରେ ଯଶ ତଥା ଭୂତ ସିଏ ହେବ ତଶ ସା ଦେବାଦୟ ସୁ ନ ତୁ ଶୋଷ ପତିନାମ ଇତ୍ୟର୍ଥ ଦେବୀମାନେ କାରଣ ପତିଙ୍କୁ ତ୍ୟାଗ କରିଦେବେ ଆଉ ଯେ ଅବିବାହିତ ଅଛି ତା କଥା କ'ଣ କହିବା ସକପଟ ହାସ ମୂଲ୍ୟ ନେଇବ ତାହା ସ୍ୱୟଂ ଏବ କୃତ୍ୱା ଏ ଯେଉଁ ହସ ଏ ପ୍ରକୃତ ହସ ନୁହଁ ଆମର ଗୋଟେ କଥା ଅଛି ଗୋଟେ ପୁରୁଷ ଗୋଟେ ସ୍ତ୍ରୀକୁ ଦେଖି ହସିଦେଲା ବା ଗୋଟେ ସ୍ତ୍ରୀ ଗୋଟେ ଲୋକ ହସିଦେଲା ତା ସବୁ ଚାଲିଗଲା ଖତମ ହେଇଗଲା ସବୁ ହସିଦେଲା ମାନେ ଅଳ୍ପ ହସରେ ଅନେକ ଆଶାର ଇଶାରା ପାଇଲି ବନ୍ଧୁ ବୋଲି କହିବେ ଟିକେ ହସିଦେଲେ ଆମେ ବହୁତ କିଛି ଆଶା ପାଇଗଲୁ ବନ୍ଧୁ ଏଭଳି ଭାବରେ ରହିଛି ହସିଦେଲା ମାନେ କ'ଣ ହେଇଗଲା ହସରେ କେତେ କ'ଣ ରହିଛି ଏ ରୁଚିର କପଟ ହସ ଏ ପ୍ରକୃତ ହସ ନୁହଁ କିଭଳି ଭାବରେ ଆମେ ଶୁଣିବା ମନୋହର କପଟେ ନା ରୁଚିର ହଉ ସର୍ବାଂଶ ମନୋହର ହଉ ଭୂମି ଜିମ୍ବା ଦଶ ତଥା ଭୂତ ସେବ ତସା ସା ଦେବଦେହ ସୁ ନ ତୁ ସକପଟ ସକପଟ ହସ ମୂଲ୍ୟ ନେଇବ ତାହା ସ୍ୱୟଂ ଏବ କୃତ୍ୱା ଏ କପଟଯୁକ୍ତ ହସରେ ସେମାନେ ବିକ୍ରି ହେଇଯାଉଛନ୍ତି ଆଉ ପ୍ରକୃତ ହସରେ କ'ଣ କହିବା ଭୂତଭୂତା ସ୍ୱସପତିଙ୍କୁ କହନ୍ତି ଏବଂ ସକପଟ କୃଷ୍ଣ ଯେଉଁ ତା ସକୃଦେବ ସକୃଦେବ ନୁହଁ ବହୁତ ଥର ହସିଲେ ଯାଇକି ସେ ପଶିବେ ନା ଗୋଟିଏ ଥର ହସ ଦେଖିଦେଲେ ସେ ରହିଲା ଆସିବା ଚାଲି ଆସିବେ ସ୍ୱାମୀ ଡାକିଲେ ମଧ୍ୟ ରହିବେ ନାହିଁ ଛାଡ଼ିଦେବେ ପଳେଇଯିବେ ରାସଲୀଳା ସେଇଆ ହେଇଥିଲା ନା ସବୁ ତ୍ୟାଗ କରିଦେଲେ ସମସ୍ତେ ତ୍ୟାଗ କରିଦେଲେ ଗୋପୀମାନେ ତାଙ୍କର ସ୍ୱାମୀଙ୍କୁ ସବୁ ତ୍ୟାଗ କରି ପଳେଇଗଲେ ସକୃଦେବ ଗୋଟିଏ ଥର ହସରେ ଦେଖିଲି ଭୁକ୍ତୁଆ ତେଜତି ନବ ପ୍ରିୟତ୍ୱା ଦିତି ଭାବ ଏଭଳି ଭାବରେ ତାଙ୍କ ନବପ୍ରିୟ ଭଳି ଦେବ୍ୟାଦେୟ ଦୂରେ ବର୍ତ୍ତନ୍ତୁ ଭୂତି ଦେବ ଦେବମାନଙ୍କ ତ ଛଡ଼ା ଇଏ ଦେବଲୋକମାନେ ବଡ଼ କଥା କ'ଣ ଦେବଲୋକରେ କ'ଣ ବଡ଼ କଥା ଏଇଟା କହିବେ ତାଙ୍କର ଭୂତି ଲକ୍ଷ୍ମୀଦେବୀ ଲକ୍ଷ୍ମୀଦେବୀ ସମାନ ଅଛନ୍ତି ତାଙ୍କ ସୌନ୍ଦର୍ଯ୍ୟ ଲକ୍ଷ୍ମୀ ନାରାୟଣ ସାହି ତାଙ୍କ ସ୍ୱାମୀଙ୍କୁ ତ୍ୟାଗ କରି ପଳେଇ ଯାଉଛନ୍ତି ନାରାୟଣ ଡାକୁଛି ଲକ୍ଷ୍ମୀ ଲକ୍ଷ୍ମୀ ଶୁଣ ଶୁଣ ନାହିଁ ମୁଁ ଟିକେ ଆସେ ନାରାୟଣ କଥା ଶୁଣିଲେ ନାହିଁ ଲକ୍ଷ୍ମୀ ଭୂତି ଲକ୍ଷ୍ମୀ ନାରାୟଣ ସାହି ସ୍ତ୍ରୀ ଚରଣର ଯେଉଁ ଉପାସେ ତାଙ୍କ ଚରଣର ସେବା କରୁଥିଲେ ଚାକିରି ପଳେଇ ଆସିଲେ ଭଗବାନଙ୍କ ଚରଣର ସେବା କରିବା ପାଇଁ ଉପାସେ ଏଠି କୁହାଯାଉଛି ନାରାୟଣଙ୍କ ଚରଣର ଯେଉଁ ଛାଡ଼ିକିରି ପଳେଇ ଆସିଲେ ଲକ୍ଷ୍ମୀ କୃଷ୍ଣଙ୍କର ଚରଣର ଯେଉଁ ସେବା କରିବା ପାଇଁ ଉପାସେ ତଦଙ୍ଗ ସଙ୍ଗଥା ମିତି ନାଗପତ୍ନୀ ବାକ୍ୟମ୍ ନାଗପତ୍ନୀ ଦଶମ ସ୍କନ୍ଧ ଷୋହଳ ଅଧ୍ୟାୟରେ ଆମେ ଶୁଣିଥିଲେ ଏ କଥା କାର ମନେ ଅଛି କୁହାଯାଇଥିଲା କଶ୍ୟାନ ଭାବ ସ୍ୱନଦେବ ବିଦ୍ମହେ ତବାଙ୍ଗ୍ର ରେଣୁ ସ୍ପର୍ଶାଧିକାର ଯଦ୍ବାଞ୍ଛୟା ଶ୍ରୀ ଲଲନାଥ ରତ୍ତପୋ ବିହାୟ କାମାନ ସୁଚରଂ ଧୃତପ୍ରତା ନାଗପତ୍ନୀ ମାନେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ଆମର ସ୍ୱାମୀ ଇଏ ବହୁତ ବଡ଼ ପାପୀ କିନ୍ତୁ ସେ କେମିତି ଆପଣଙ୍କର ଏତେ କୃପାପ୍ରାପ୍ତ ହେଲେ ଯେଉଁ କୃପାପ୍ରାପ୍ତ ହେବା ପାଇଁ ଲକ୍ଷ୍ମୀଦେବୀ ତପସ୍ୟା କରୁଛନ୍ତି ଲକ୍ଷ୍ମୀଦେବୀ କ'ଣ କୃଷ୍ଣଙ୍କର ସେବା କରିବା ପାଇଁ ମଧ୍ୟ ସୁଯୋଗ ପାଇପାରୁନାହାନ୍ତି ସେ କ'ଣ କରୁଛନ୍ତି କ'ଣ ତପସ୍ୟା କରୁଛନ୍ତି ଏ ପର୍ଯ୍ୟନ୍ତ ତାଙ୍କୁ ମିଳିନାହିଁ ଅଧିକାର ମିଳିନାହିଁ ଆଉ ତୋ ବୟଙ୍କା ଆମେ ତାଙ୍କ ତୁଳନାରେ କ'ଣ କଶ୍ୟା ଗଣନୟା ତିଷ୍ଠାମ ଯତ ମନୁଷ୍ୟ ତଥାପି ଗୋପ୍ୟ ଆମେ ମନୁଷ୍ୟ ପୁଣି ତା ଦେହରେ ପୁଣି ହେଉଛୁ କ'ଣ ଆମେ ଗୋପୀ ତଥାପି ବୃନ୍ଦାବନିଆ ତା ଦେହରେ ମଧ୍ୟ ବୃନ୍ଦାବନୀ ବଣରେ ଆମେ ରହୁଛୁ ଘର ବି ନାହିଁ ଆମର ଇତି ଭାବ ଆର ପ୍ରକୃତ ଅର୍ଥ ହେଉଛି କ'ଣ ବୃନ୍ଦାବନ ତଦ୍ଧାମ ବୃନ୍ଦାବନ ବୃନ୍ଦାବନ ଆସି ଅଛନ୍ତି ଏଠି ବୃନ୍ଦାବନ ତଦ୍ଧାମ ବୃନ୍ଦାବନ ଭଗବାନଙ୍କ ଧାମ ସିଏ ତାର ଆଉ ଗୋଟେ ଅର୍ଥ ରହିଛି ନା ଗର୍ଭ ଭିତରେ ଗର୍ଭ ତା ଅଲଗା ରହିଛି ଅର୍ଥ ତେଣୁ ଏଠି ଯେଉଁ ସବୁ ରହିଲା କଥା ଏଠି ଆମେ କହିବା କ'ଣ ଏଇଟା ଉଜ୍ଜଳପ କାହିଁକି କୁହାଯାଉଛି ଏ ଉଜ୍ଜଳ ନିର୍ମାଣରେ ଏଇଟା ବର୍ଣ୍ଣନା କରାଯାଇଛି ତଥାପି ସିଦର୍ଶନୀ କହୁଛନ୍ତି ଭୋ ମାତ ମୈବଂ ଭୋଚ ତ୍ୱାମ୍ ଅନୁସ୍ମୃତିଆ ଅନଙ୍ଗ विक्लव त्वान् प्रसादयितुं माम् आदिष्टवान् इति ततः एटा प्राय सुदर्शन भाष्यकु विश्वनाथ चक्रवर्ती ठाकुर नेइकरि कहुछन्ति सेटा ए जिनिसटा विश्वनाथ चक्रवर्ती कहिछन्ति दिवि भूमि रसदल जाय कपटेन रुचिरेण हास्यन भूमि यश तस्य शरण रज श्री सेवते तथ्य भंका अभी जो यद्यपि हे तथा कृपण पक्षे कृपाणु कंपनी पुंसी उत्तम श्लोक शब्द भवति इति तथा कथनीय त्वयि इति भाव इटा कृपण पक्षे कहले इटा मिथ्या उत्तम श्लोक जड़पेई जड़पेई कहले मिथ्या मिथ्या कथार शुणिकी मिथ्या ये प्रकृत नुह उत्तम श्लोक से प्रकृत नुह मिथ्या कथ शुणिकी समस्ते स्वामी को छाड़ पढ़ा आस तेणु यहाँ हूँ उजल्प भी कह उजल्पर अर्थ हूँ कौन ना सनातन गोस्वामी लेखाटा मुझे लिखनी मुझे लिखिथी जहाँ उजल्पर अर्थ हूँ कौन ना यद्य कौन ना यद्य अस्मादि विधान कृपण जना न स न दुख स्वस्मिन कथम उत्तम जो उत्तम श्लोक कि भाव आम दुख रही आम मृत्युवरण करूँ कि आम प्रति कौन सी चिंता ना सी कौन उत्तम श्लोक आते बेलू कौन बेलू आते उधार कर कौन से गीत पतित बाबन मुझे पतित आम तो भविष्य आसी जाऊँ के आप उद्धार करमको भाव में यहाँ कह जा असुविधा उत्तम श्लोक आम मृत्युवरण कर उत्तम श्लोक आम पचारू ना उत्तम श्लोक अत्र पूर्वाध्ये दिवि भूविता दिना पुहकता ख्यान प्रथम जो कहले भूवि दिवि ये सब जो कहले ये हूँ कुहक कुहक अर्थ कौन कुहक अर्थ कपट ये कपट भाव में कहगला कपट भाव कपटता उक्ति चरण रज जो कहगला यहाँ हूँ चरण रज उपास जो कहगला तृतीय चरण ये जो कहा हूँ ये गर्वजुक्त ईर्षा ईर्षा ये ईर्षा रही गर्व गर्व सहित ईर्षा गर्व कौन भयंका भयंका मान आम कौन तक तुलन आर अर्थ हूँ लक्ष्मी कौन आम तुलन ये लक्ष्मी तक आसना ये कौन लक्ष्मी लक्ष्मी ठीक आस राधाराणी भी मूल ना भगवान शक्ति सब अन्य आसव ये हूँ उजल्प यहाँ वर्णना कर दिव्य उन्माद गोटे उदाहरण ये हूँ कौन जो रही उपगोस्वामी उज्जवल निर्माण से यहाँ आसव यार लक्षण उज्जवल निर्माण से वर्णना कर सनातन गोस्वामी मुझे टीकाटे लिखि ना मुझे लिखी थी बोली जहाँ भी हूँ ये भाव में उजल्प ये उज्जवल निर्माण से यहाँ कह जा उज्जवल निर्माण 1488 वर्णना कर 1488 ये उज्जवल्प कहीं कहला ना हरे कुहक कटाक्षान गर्व गर्भित सासु यश्च तदाक्षेपो धीरे उजल्प इर्जते उजल्प अर्थ हूँ कौन ना मोटामोटी भाव में विरुद्ध अवमान युक्त ईर्षागत वाक्य संगरे अशिवाजात अहंकार भाव में भगवान हरि को छलनाजनक प्रकृति घोषणा को ज्ञानीगण उजल्प रूपे अभिहित करता तुम इंग्लीश नहीं रखीद ये उजल्प रही भगवत रही रही भावार्थ रही श्लोक रही ओडिया रखाई इंग्लीश अच्छे लिखीद ଜୟ ଶ୍ରୀ ଭାଗବତ କି ବର୍ତ୍ତମାନ ଆମର ଗୁଡ଼ ଫର୍ଚୁନ୍ ଆସିବ, ପ୍ରସାଦ ଆସିବ, ଇଏ ଆମର ଚରିଗଲା କ'ଣ ମାନେ ବ୍ୟାଡ୍ ଫର୍ଚୁନ୍ ଚରିଗଲା, ମିସ୍ଫର୍ଚୁନ୍ ଚରିଗଲା, ବର୍ତ୍ତମାନ ଗୁଡ଼ ଫର୍ଚୁନ୍ ଆସିବ, ବର୍ତ୍ତମାନ ମିସ୍ଫର୍ଚୁନ୍ ଗୁଡ଼ ଫର୍ଚୁନ୍ ଗ୍ରହଣ କରିବା, ଏ ମିସ୍ଫର୍ଚୁନ୍ ତ ସରିଗଲା ସମୟ। जय श्री भागवत की, जय श्री गोपाल महाराज की, जय श्री गुरुदेव की, श्याम गौर भक्त की, जय गौर।